ॐ नमो भगवते वासुदेवाय।
ॐ नमो भगवते वासुदेवाय।
उपस्थित भक्त सज्जनवृंद, मातृवृंद, আমার আন্তরাষ্ট্রীয় কৃষ্ণ ভাবনা সংঘ তরফ আপনার হার্দিক কৃতজ্ঞতা জ্ঞাপন করছু। আজ এখানে আমি এক সুবসর আপনার প্রদান করেছেন কিছু ভগবান কথা কীর্তন করার যা পূর্ব আমি এই অঞ্চলের ভগবান দিব্য নাম সংকীর্তন করে সারিছু এবং এই সংকীর্তন করার উদ্দেশ্য হচ্ছে আমার হৃদয় ভিতরে থাকা সুপ্ত কৃষ্ণ প্রেমকে জাগ্রত করা। আমি সমস্তে জীবাত্মা জীবমাত্রে হি ভগবান অংশবিশেষ। শ্রীমদ ভগবদ গীতা আপনার অধ্যয়ন করবে, ভগবান কৃষ্ণ অর্জুন গীতাবাণীর উপদেশ কুরুক্ষেত্র যুদ্ধভূমি প্রদান করলে, যেটা হি আমি অতি মহার্ঘ উপদেশ। সেথে সে কহিলে যে জীব মাত্রে হি সে মোর অংশবিশেষ, মমেই বাংশ জীব লোক জীব ভূত সনাতন, মন ষষ্ঠান ইন্দ্রিয়াণী প্রকৃতি স্থান কর্ষ। জীবাত্মা মাত্রে হি শাশ্বত ভাবরে সনাতন ভাবরে সে হচ্ছে ভগবানকর অংশবিশেষ। তেমন সে ভগবান যে প্রকৃত পক্ষে যিকি সমস্ত ঐশ্বর্যের যে হচ্ছে পরিপূর্ণ, ছটা ঐশ্বর্য যাহাঙ্ক পাখে পূর্ণ সে হচ্ছেন ভগবান। তেমন কৃষ্ণ যাহাঙ্ক নিকটের সমস্ত ঐশ্বর্য এই ছটি ঐশ্বর্য পরিপূর্ণ ভাবে রয়েছেন, তেমন তাঁকু হি ভগবান বলে কুযাচ্ছে এবং তাঁকর আমি মানে সমস্ত অংশবিশেষ। কিন্তু আমি সমস্ত তাঁকর অংশবিশেষ হয়ে হলে মধ্য আম মানব ভিতরে গোটিয়ে গোটিয়ে ঐশ্বর্য কাহা পাখে অছে, কাহা নিকটরে পূর্ণ ধন অছি, তো কাহা নিকটরে জ্ঞান অছি, কি দেখিবা কো সুন্দর তো তার জ্ঞান না, কাহার ধন অছি তো বলবিদ্য না, কিছু না কিছু র অভাব অছি। কিন্তু ভগবান যিকি সমস্ত ঐশ্বর্য সমস্ত জ্ঞান সমস্ত শক্তি সমস্ত সৌন্দর্য সমস্ত যশ সমস্ত ত্যাগ সমস্ত ধন এ সমস্ত সবু কিছুর পরিপূর্ণ, তেমন আমি আমি তাঁকর অংশবিশেষ। কিন্তু আমার এইটা অভাব কাহি দিয়েছে, আমি তো তাঁক সহিত যেতবে সম অংশবিশেষ যেতবে আমি আম নিকটরে বেশি সব পূর্ণ ভাবে রহবা কথা, আম নিকটরে কাহিনী এসব পূর্ণতা না। আমি প্রকৃত পক্ষে আমি তাঁকর সম্বন্ধর তাঁক সম্পর্ক আমি মানে বিচ্ছুত হয়েছি, তাঁকর যে সম্পর্ক তাঁকর যে সম্বন্ধ সে সম্বন্ধ বিচ্ছুত হওয়ার ফলরে আমি এই যে ভৌতিক জগৎ যে জগতের আমি মানে স্থান পাইছে সে ভৌতিক জগতরে আমি মানে স্থান পাইছে, যেটা হি প্রকৃত পক্ষে আমার নিজের গৃহ নুহ। এইটা হচ্ছে অস্থায়ী জগৎ, আমার শরীরটা হচ্ছে অস্থায়ী, আর এই জগৎটা অস্থায়ী, এই গৃহ অস্থায়ী, আর যাহা কিছু অছে আমার নিকট সবু কিছু অস্থায়ী। কিন্তু বড় আশ্চর্য লাগে যে আমি এই অস্থায়ী সম্পর্কের সবুদিন সম্পর্কটা জড়ীভূত করা চাহুছ বা অধিক রু অধিক দৃঢ়ীভূত করা চাহুছ, এইটা হচ্ছে আমার পক্ষে দুর্ভাগ্য। সেপাই আমি মানে দুঃখ পাও, বর্তমান আজ যে এই কার্যক্রম অনুষ্ঠান করা যাচ্ছে, বংশর জন ব্যক্তি সে দরত্যাগ করছেন, তাঁকর বোধে বর্ষিকা কিংবা একাদশ জাণি না রাধ উৎসব, তাঁক উদ্দেশ্যে এই কার্যক্রম প্রস্তুত করা যাচ্ছে। প্রকৃত পক্ষে তাঁক শরীর তো সে ত্যাগ করছেন, তাঁক শরীরক দাহ করা যাই বাহ সংস্কার করা যাই, କିନ୍ତୁ ବର୍ତ୍ତମାନ ଏଇ ଯେଉଁ କାର୍ଯ୍ୟକ୍ରମ କରାଯାଉଛି ଏଇଟା କ'ଣ? ଏଇ କାର୍ଯ୍ୟକ୍ରମ କରାଯାଉଛି ତାଙ୍କର ଆତ୍ମାର ସଦ୍ଗତି ନିମିତ୍ତ। କିନ୍ତୁ ଯେତେବେଳେ ସେ ଥିଲେ, ତାଙ୍କର ଶରୀର ଯେତେବେଳେ ଥିଲା, ସେତେବେଳେ ଏଇ ଆତ୍ମାର କଥା ତାଙ୍କୁ କେତେ ଜଣ କହିଛନ୍ତି ବା ଆତ୍ମା ସମ୍ପର୍କରେ ସେ କେତେ ଜ୍ଞାନ ଲାଭ କରିଛି ମୁଁ ଜାଣେ ନାହିଁ। ପ୍ରକୃତ ପକ୍ଷେ ଶରୀର ଥିବା ସମୟରେ ଆମେମାନେ ଏଇ ଆତ୍ମା ସମ୍ପର୍କରେ ଏଇ ଜ୍ଞାନ ଲାଭ କରିପାରୁନୁ ବା ଏ ଶିକ୍ଷା ସମ୍ପର୍କରେ ଆମକୁ କେହି କହୁନାହାନ୍ତି। କୌଣସି ସ୍କୁଲ, କଲେଜ, ୟୁନିଭର୍ସିଟିରେ ମଧ୍ୟ ଏ ଶିକ୍ଷା ଦିଆଯାଉନାହିଁ। ତେଣୁ ସେଥିପାଇଁ ଆମେମାନେ ଯଦି ଆମର କିଛି ଗୋଟେ ବିପର୍ଯ୍ୟୟ ଘଟୁଛି ଏଇ ଶାରୀରିକ ସମ୍ବନ୍ଧ ମଧ୍ୟରେ, ଅର୍ଥାତ୍ ପରିବାର ଭିତରେ କେହି ଯଦି ସମ୍ପର୍କୀୟମାନେ ଚାଲିଯାଉଛନ୍ତି ବା ମୃତ ମୃତ୍ୟୁବରଣ କରୁଛନ୍ତି ବା କିଛି ଗୋଟେ ବିପର୍ଯ୍ୟୟ ଘଟୁଛି, କିଛିଟା ଦୁର୍ବିପାକ ଘଟୁଛି ବା କିଛି ଗୋଟେ ଦୁର୍ଘଟଣା ଘଟୁଛି, ଆମେମାନେ ସମସ୍ତେ ସେଥିରେ ଦୁଃଖିତ ହେଉଛୁ ଏବଂ ଆମ ଭିତରେ ବହୁତ ଯନ୍ତ୍ରଣା ହେଉଛି, ଆମେ ଶୋକରେ ଦଗ୍ଧୀଭୂତ ହେଉଛୁ। କାରଣ ଏଇ ଆତ୍ମା ସମ୍ପର୍କରେ ଆମର ଜ୍ଞାନ ନାହିଁ। ଏଇ ଅପଦିନ ତଳେ ଆମେମାନେ ସମସ୍ତେ ଭଗବାନଙ୍କର ଅବତାର ନୃସିଂହଦେବ, ଯେଉଁ ନୃସିଂହ ଅବତାରଙ୍କର ଆମେମାନେ ସମସ୍ତେ ଆବିର୍ଭାବ ଉତ୍ସବ ପାଳନ କଲେ, ଯେଉଁ ଭଗବାନ ନୃସିଂହ ଯିଏକି ତାଙ୍କର ଭକ୍ତଙ୍କୁ ରକ୍ଷା କରିବା ପାଇଁ, ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ଭକ୍ତଙ୍କର କଥାକୁ ସତ୍ୟତାରେ ପ୍ରତିପାଦିତ କରିବା ପାଇଁ ଏହି ରୂପ ପରିଗ୍ରହ କରିଥିଲେ। ଯେଉଁ ନୃସିଂହ ରୂପ ଯେଉଁଟା ହେଉଛି ଭୟଙ୍କର ବିଭତ୍ସ ରୂପ, ସେ ତାଙ୍କର ଭକ୍ତଙ୍କର କଥାର ସତ୍ୟତାକୁ ରକ୍ଷା କରିବା ପାଇଁ ଏବଂ ଭକ୍ତକୁ ସୁରକ୍ଷା ଦେବା ପାଇଁ ଏବଂ ତାଙ୍କର ଯେଉଁ ଅଭକ୍ତ ଯିଏକି ସବୁବେଳେ ତାଙ୍କୁ ଗୁର୍ନାମ ବା ତାଙ୍କର ସବୁବେଳେ ନିନ୍ଦା କରୁଥିବା ତାଙ୍କୁ ହତ୍ୟା କରିବା ପାଇଁ ଏ ପ୍ରକାର ରୂପ ସେ ଧାରଣ କରନ୍ତି ଏବଂ ଯାହାଙ୍କୁ ସେ ମାରିଲେ ବା ଯାହାଙ୍କୁ ସେ ନିହତ କଲେ ସେ ହେଉଛି ହିରଣ୍ୟକଶିପୁ। ଏବଂ ସେ ହିରଣ୍ୟକଶିପୁ ଯେତେବେଳେ ତାର ଭାଇ ହିରଣ୍ୟାକ୍ଷ ଯେତେବେଳେ ଭଗବାନଙ୍କର ଏକ ଅବତାର ବରାହ ଅବତାର ଦ୍ୱାରା ନିହତ ହେଲେ, ସେତେବେଳେ ସେଇ ହିରଣ୍ୟକଶିପୁ ତାର ପରିବାରର ବର୍ଗମାନଙ୍କୁ, ହିରଣ୍ୟାକ୍ଷର ସ୍ତ୍ରୀ, ହିରଣ୍ୟାକ୍ଷର ପୁତ୍ରକନ୍ୟାମାନଙ୍କୁ ସେ କିଛି ଶାସ୍ତ୍ରର କଥା କହୁଛି, ଏଇ ଆତ୍ମାର କଥା ହିଁ କହୁଛି। ଅସୁର ମୁଖରୁ ମଧ୍ୟ ଆତ୍ମତତ୍ଵ କଥା ପ୍ରବଣ କରାଯାଉଛି। ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏହି ଆତ୍ମା ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁଛି। ସେ ହିରଣ୍ୟକଶିପୁ ହିରଣ୍ୟାକ୍ଷର ସ୍ତ୍ରୀ ଏବଂ ହିରଣ୍ୟାକ୍ଷର ପୁତ୍ରକନ୍ୟାମାନଙ୍କୁ କହୁଛି ଯେ ତୁମେ କାହିଁକି ଅଯଥା ଶୋକ ପ୍ରକାଶ କରୁଛ? ଯାହାଙ୍କ ସହିତ ତୁମର ସମ୍ପର୍କ ଥିଲା ସେ ତ ତୁମ ନିକଟରେ ପଡ଼ିଛନ୍ତି, ଯେଉଁ ହିରଣ୍ୟାକ୍ଷ ସହିତ ତୁମର ଶରୀର ସମ୍ପର୍କ ଥିଲା ସେ ତ ସେ ଶରୀରଟି ଅଛି, ତାର ସେ ହସ୍ତ ଅଛି, ତାର ସେ ପାଦ ଅଛି, ସେଇ ଚକ୍ଷୁ ଅଛି, ସେଇ କର୍ଣ୍ଣ ଅଛି, ସେ ନାସିକା ଅଛି, ସବୁକିଛି ଅଛି। ତୁମେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିବାର କାରଣ ତୁମେ କ'ଣ ପାଇଁ ଦୁଃଖ ପ୍ରକାଶ କରୁଛ? ତାଙ୍କ ଶରୀର ତ ଅଛି, ଯେଉଁ ଶରୀର ପାଇଁ ତୁମେ ଏତେ ତୁମେ ଶରୀର ସହିତ ସମ୍ବନ୍ଧିତ ହୋଇଛ ସେ ଶରୀର ତ ପଡ଼ିଛି, ସେଥିପାଇଁ ଦୁଃଖ କରିବାର କାରଣ ଏବଂ ସେ ସମ୍ପର୍କ ସେ ଗପ ସେ କହୁଛନ୍ତି, ହିରଣ୍ୟଙ୍କ ସହିତ ସେ ଗୋଟେ ଗପ କହୁଛନ୍ତି। କୃଷିନର ରାଜ୍ୟରେ ଜଣେ ସୁଯୋଗ୍ୟ ବୋଲି ଜଣେ ରାଜା ଥିଲେ ଏବଂ ସେ ତାଙ୍କ ଶତ୍ରୁଙ୍କ ସହିତ ଯୁଦ୍ଧ କରୁ କରୁ ସେ ଯୁଦ୍ଧକ୍ଷେତ୍ରରେ ସେ ପ୍ରାଣତ୍ୟାଗ କଲେ ଏବଂ ଯେତେବେଳେ ସେ ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କଲେ ସେତେବେଳେ ତାଙ୍କର ରାଣୀମାନେ ଆସିକି ସମସ୍ତେ କ୍ରନ୍ଦନ କରୁଛନ୍ତି ଯୁଦ୍ଧକ୍ଷେତ୍ରରେ ଯେ ହା ଆମକୁ ଛାଡ଼ିକି ଆମ ସ୍ୱାମୀ ଚାଲିଗଲେ। ସେତେବେଳେ ରାଜାମାନେ ବହୁତ ରାଣୀଙ୍କୁ ବିବାହ କରିଥିଲେ, ତେଣୁ ରାଣୀମାନେ ଯେତେବେଳେ ଆସିକି ଶୋକ ବିଳାପ କରୁଛନ୍ତି ସେହି ସମୟରେ ସେ ତାଙ୍କର ସ୍ୱାମୀଙ୍କୁ ସତ୍କାର କରିବା ପାଇଁ, ତାଙ୍କର ଦାହ ସଂସ୍କାର କରିବା ପାଇଁ ଦେଉନାହାନ୍ତି, ଯେଉଁଥିପାଇଁ ଯମରାଜ ନିଜେ ସେ ଗୋଟେ ଛୋଟ ଶିଶୁ ରୂପରେ ଆସିକି ସେଠି ପହଞ୍ଚିଲେ। ଏ କାରଣ ତାଙ୍କର ଯେଉଁ କ୍ରିୟା ବା ସଂସ୍କାର ନ ହେଇପାରୁଛି ସେତେବେଳେ ତାଙ୍କର ଯମରାଜଙ୍କର କ୍ରିୟା ମଧ୍ୟ ହେଇପାରୁଛି, ତେଣୁ ସେ ଏକ ଛୋଟ ଶିଶୁ ରୂପରେ ଆସିକି ସେଠି ପହଞ୍ଚିଲେ ଏବଂ ପହଞ୍ଚିକି ସେ ମଧ୍ୟ ଏଇ କଥା କହୁଛନ୍ତି, ହିରଣ୍ୟକଶିପୁର କଥା କହୁଛନ୍ତି, କହିଲେ ତୁମେ ଯାହା ପାଇଁ ଶୋକ କରୁଛ, ତୁମେ ଯେଉଁ ସ୍ୱାମୀଙ୍କ ସହିତ ସମ୍ପର୍କ ରକ୍ଷା କରୁଥିଲ ସେ ସ୍ୱାମୀ ତ ତୁମ ନିକଟରେ ଅଛନ୍ତି, ତୁମ ପାଖରେ ସେ ପଡ଼ିଛନ୍ତି, ତେଣୁ ତୁମେ ତ କାହା ପାଇଁ ଶୋକ ପ୍ରକାଶ କରୁଛ? ସେ ତ ଅଛନ୍ତି, ସେ ତ ଶରୀର ଅଛି ତାଙ୍କ, ତୁମେ ଯାହା ପାଇଁ ଶୋକ ପ୍ରକାଶ କରୁଛ ସେ ତାଙ୍କ ଶରୀର ଭିତରେ ଥିଲା, ଯେଉଁଟା ହିଁ ହେଉଛି ଆତ୍ମା। ଯେଉଁ ଆତ୍ମା ନଥିବା ହେତୁ ହିଁ ବର୍ତ୍ତମାନ ଶରୀର ଛାଡ଼ି ଦେଇଥିବା ହେତୁ ହିଁ ଏ ଶରୀରଟା ନିରବ ନିଷ୍ପନ୍ଦ ପ୍ରାୟ ହେଇଛି, ତେଣୁ ତୁମେ ସେ ଆତ୍ମା ସମ୍ପର୍କରେ ତୁମେ ଜାଣିଛ କି ବା ତୁମେ ଆତ୍ମାକୁ ଦେଖିଛ ବା ଆତ୍ମା ସମ୍ପର୍କ ତୁମର ସମ୍ପର୍କ ଅଛି କି ନାହିଁ? ତେଣୁ ଯାହା ସହିତ ତୁମର ସମ୍ପର୍କ ନାହିଁ ତୁମେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରିବାର କାରଣ, ତୁମେ ତାଙ୍କ ପାଇଁ ଦୁଃଖ ପ୍ରକାଶ କରୁଛ କାହିଁ? ଏଇଟା ହେଉଛି ବୁଦ୍ଧିମାନଙ୍କର କାମ ନୁହଁ, ଏଇଟା ଅଜ୍ଞାନୀ ଲୋକମାନଙ୍କର କାମ। ଯେଉଁମାନେ ଶରୀର ତ୍ୟାଗ କଲା ପରେ ବା ଶରୀର ଚାଲିଗଲା ପରେ, ଶରୀରରୁ ଆତ୍ମାଟା ଛାଡ଼ିଗଲା ପରେ ଦୁଃଖ ପ୍ରକାଶ କରେ, ସେଇ କଥା ହିଁ ଯମରାଜ ଏକ ଶିଶୁ ରୂପରେ ସୁଯୋଗ୍ୟ ରାଜାର ପତ୍ନୀମାନଙ୍କୁ ସେ କଥା କହୁଛନ୍ତି ଏବଂ ସେ ଗୋଟେ ଗପ କହୁଛନ୍ତି। ସେ ରାଜା ମଧ୍ୟ ପୁଣି ଗୋଟେ ସେ ଯମରାଜ ଯିଏକି ଶିଶୁ ରୂପରେ ଆସିଲେ ସେ ଗୋଟେ ମଧ୍ୟ ଗପ କହୁଛନ୍ତି, ଯେ କହୁଛନ୍ତି ସେ ଜଙ୍ଗଲ ମଧ୍ୟରେ ଗୋଟିଏ କପୋତ ଏବଂ କପୋତି ବାସ କରୁଥିଲେ ଗୁପ୍ତରେ, ଏବଂ କପୋତଟି ଯେତେବେଳେ ବାହାରକୁ ଯାଇଛି ସେଇ ସମୟରେ କପୋତଟି ତା'ର ଶାବକମାନଙ୍କ ସହିତ ସେ ବୃକ୍ଷରେ ଅଛି। ଏହି ସମୟରେ ଗୋଟେ ବ୍ୟାଧ ଜାଲ ପକାଇଛି ଏବଂ ସେ ଜାଲରେ କିଛି ଖାଦ୍ୟ ମଧ୍ୟ ନିଚୁଟି ଦେଇଛି, ଯେଉଁଟାକି କପୋତି ଜାଣିପାରିଲା, ଏବଂ ସେ ବ୍ୟାଧର ଜାଲରେ ସେ କପୋତିଟି ପଡ଼ିଗଲା, ଏବଂ ସେ କପୋତଟି ଜାଲରେ ପଡ଼ିଗଲା ପରେ ବ୍ୟାଧ ତାକୁ କଟିଲା। ତା'ର ଯେଉଁ ଆଣିଥିଲା ପାଛିଆ ଆଣିଥିଲା ସେ ପାଛିଆ, ଏବଂ ତାପରେ କପୋତଟି ଦେଖିଲା ଯେ ତାର କପୋତିଟି ତାର ସ୍ତ୍ରୀଟି ଆସି ଏହି ପ୍ରକାର ଭାବରେ ବ୍ୟାଧ ଦ୍ୱାରା ଧରା ହୋଇଯାଇଛି, ଏବଂ ସେତେବେଳେ ସେ ବହୁତ ଦୁଃଖ ପ୍ରକାଶ କଲା, ସ୍ମରଣ କଲା, କହିଲା ମୋ ଆଖି ଥାଉ ଥାଉ ମୋ ଆଖି ଆଗରେ ମୋ ସ୍ତ୍ରୀ ଆଜି ବ୍ୟାଧ ହାତ ଖରାପ ହେଲା, ଏବଂ ଏ ପିଲାମାନେ କିଏ ତାକୁ ଯତ୍ନ ନେବ? ସେ ପିଲାମାନଙ୍କର ଛୋଟ ଛୋଟ ଶିଶୁମାନେ ଯେଉଁମାନେ ତା ମାଆଙ୍କୁ ଖୋଜୁଥିଲେ ସେମାନେ କିଏ ତାକୁ ସାନ୍ତ୍ୱନା ଦେବ, କିଏ ତାକୁ ସୁରକ୍ଷା ଦେବ? ଏ ପ୍ରକାର ଭାବରେ ଦୁଃଖ ପ୍ରକାଶ କଲା, ସ୍ମରଣ କଲା। ତେଣୁ ସେ କହିଲା ମୁଁ କପୋତି ବିନା ତ ରହିପାରିବିନି, ତେଣୁ କପୋତି ବିନା ମୋ ଜୀବନ ବୃଥା, ତେଣୁ ମୋର ରହିବାର ଆଉ ଲାଭ କ'ଣ ଅଛି? ଏହା କହିକି ମଧ୍ୟ ସେ ମଧ୍ୟ ସେଇ ଜାଲରେ ପଡ଼ିଲା, ଏବଂ ବ୍ୟାଧ ମଧ୍ୟ ସେଇ କପୋତ ଏବଂ କପୋତିକୁ ଜନ୍ମଲା, ଏବଂ ସିଏ ତାକୁ ନେଇ ତା ଘରେ ମାରିଦେଇ ତାକୁ ନଷ୍ଟ କରି ତାଙ୍କୁ ମାଂସଖାଇଲା। ତେଣୁ ଏହିଭଳି ଭାବରେ ମିଥ୍ୟା ମୋହ ଦ୍ୱାରା ଆସକ୍ତ ଚିତ୍ତ ହୋଇଥିବା ହେତୁ ଆମେ ଏ ଯେଉଁ ଶରୀର ସମ୍ପର୍କିତ ଯେଉଁ ସମ୍ପର୍କର ଆସକ୍ତ ଥିବା ହେତୁ ଆମେମାନେ ଏସବୁ ଦୁଃଖ ପାଉଛୁ, କିନ୍ତୁ ପ୍ରକୃତ ପକ୍ଷେ ଆମେ ଯଦି ଆତ୍ମଜ୍ଞାନ ଲାଭ କରିଥାନ୍ତୁ ତାହେଲେ ଏ ପ୍ରକାର ଦୁଃଖ ଆମର କାହିଁକି? ଏହି କଥା ଯମରାଜ ଏକ ଶିଶୁ ଫଳରେ ଆସି କହିଲା ଫଳରେ ସେମାନେ ବୁଝିପାରିଲେ, ଏବଂ ସାଙ୍ଗେ ସାଙ୍ଗେ ତାଙ୍କର ରାଜାଙ୍କର ଶରୀର ତାକୁ ସତ୍କାର କରିବା ପାଇଁ। ସେହିଭଳି ଭାବରେ ହିରଣ୍ୟକଶିପୁ ମଧ୍ୟ ତାର ଭାତୃ ସ୍ପୁତ୍ର କନ୍ୟାମାନଙ୍କୁ ଏବଂ ତାଙ୍କର ଭାତୃ ପତ୍ନୀଙ୍କୁ ଏ କଥା କହିଲେ ଯେ ତାଙ୍କର ଶରୀରକୁ ଛାଡ଼ିଦିଅ ଏବଂ ତାଙ୍କ ଶରୀର ସତ୍କାର କରିବା ପାଇଁ ଦିଅ, କାରଣ ଶରୀରରୁ ଆତ୍ମା ଚାଲିଯାଇଛି, ଜଣେ ଆତ୍ମାଟା ହେଉଛି ଅମର, ଆତ୍ମାର ନାଶ ନାହିଁ, ଆତ୍ମାର ନଷ୍ଟ ନାହିଁ, ଯାହା ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କୃଷ୍ଣ ଅର୍ଜୁନଙ୍କୁ ମଧ୍ୟ କହିଲେ। ଅର୍ଜୁନଙ୍କର ମଧ୍ୟ ଏହି ପ୍ରକାର ଦୁଃଖ ହୋଇଥିଲା, ଅର୍ଜୁନ କହିଲେ ଯେ ଆପଣ ମୋତେ ମାରିବା ପାଇଁ କହୁଛନ୍ତି, କେମିତି ମୁଁ ମାରିବି? ଆପଣଙ୍କ ନାମ ମଧୁସୂଦନ, କାରଣ ଆପଣ ମଧୁ ନାମକ ଦୈତ୍ୟକୁ ବିନାଶ କରିଛନ୍ତି, କିନ୍ତୁ ମୋତେ ଆପଣ ପିତାମହକୁ ମାରିବା ପାଇଁ କହୁଛନ୍ତି, ମୋତେ ଆପଣ ଗୁରୁଙ୍କୁ ମାରିବା ପାଇଁ କହୁଛନ୍ତି, ମୋତେ ଆପଣ ଭାଇଙ୍କୁ ମାରିବା ପାଇଁ କହୁଛନ୍ତି, ଆପଣ ଆପଣଙ୍କର ଶତ୍ରୁଙ୍କୁ ବିନାଶ କଲେ କିନ୍ତୁ ମୋତେ ମୋ ଗୁରୁଙ୍କୁ ମାରିବା ପାଇଁ କହୁଛନ୍ତି, ଏଇଟା କି ପ୍ରକାର ନ୍ୟାୟ? ଏଇ କଥା ଅର୍ଜୁନ ପ୍ରଶ୍ନ ପଚାରୁଛନ୍ତି ଭଗବାନ କୃଷ୍ଣ। ସେଠି ଭଗବାନ କୃଷ୍ଣ ଦ୍ୱିତୀୟ ଅଧ୍ୟାୟ ଶାନ୍ତିଯୋଗରେ ଉତ୍ତର ଦେଉଛନ୍ତି ଯେ ତୁମେ ଯେଉଁ ଶରୀର ପାଇଁ ଦୁଃଖ ପ୍ରକାଶ କରୁଛ, ତୁମର ଗୁରୁଙ୍କୁ ବୋଲି କହୁଛ, ତୁମର ପିତାମହ ବୋଲି କହୁଛ, ତୁମର ଭାଇ ବୋଲି କହୁଛ, ଇଏ ହେଉଛି ତୁମର ଶରୀର ସମ୍ପର୍କ ଏହି ଜନ୍ମରେ, ଏହା ପୂର୍ବ ଜନ୍ମରେ ସେ ତୁମର ସେ ସମ୍ପର୍କ ନଥିଲା, ବା ଏହା ପର ଜନ୍ମରେ ମଧ୍ୟ ସେ ସମ୍ପର୍କ ରହିବ ନାହିଁ, ବା ଗ୍ୟାରେଣ୍ଟି ନାହିଁ ଯେ ତୁମେ ମଣିଷ ଜନ୍ମ ଗ୍ରହଣ କରିବ, କିଛି କୌଣସି ଗ୍ୟାରେଣ୍ଟି ନାହିଁ, ତେଣୁ ତୁମେ କାହିଁକି ଅଧିକ ଦୁଃଖ ପ୍ରକାଶ କରିବ? କାରଣ ଦେହି ନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତ୍ର ନ ହୁଅନ୍ତି। ଏଇ ଯେଉଁ ଶରୀର ସମ୍ପର୍କ, ଏ ଶରୀରଟା ବରାବର ପରିବର୍ତ୍ତନ ହୋଇଚାଲିଛି, ଏ ଶରୀର ଛୋଟ ବାଲ୍ୟାବସ୍ଥାରୁ ଯୌବନାବସ୍ଥାରେ ପଦାର୍ପଣ କରିଛି, ଯୌବନାବସ୍ଥାରୁ ପଢ଼ାବସ୍ଥାକୁ ଆସିବ, ବାର୍ଦ୍ଧକ୍ୟାବସ୍ଥାରେ ଆସିବ, ତାପରେ ଶରୀର ମୃତ୍ୟୁ ମୁଖରେ ପଡ଼ିବ। ତେଣୁ ଏଇ ଯେଉଁ ଶରୀରଟା ଏ ପ୍ରକାର ପରିବର୍ତ୍ତନ ହୋଇଚାଲିଛି, ଏ ଶରୀର ପରିବର୍ତ୍ତନ ଆମେ ରଖିପାରିବା ନାହିଁ, ବା ମୃତ୍ୟୁକୁ ଆମେ ରଖିପାରିବା ନାହିଁ, ଏ ଶରୀର ଜନ୍ମ ହୋଇଛି ମାନେ ହିଁ ନିଶ୍ଚିତ ଭାବରେ। ଆଉ ଯାହା କିଛି ଏ ଜଗତର ସତ୍ୟ ବୋଲି ଅଛି, ମୃତ୍ୟୁ ହେଉଛି ସତ୍ୟ, ଜାତସ୍ୟ ହି ଧ୍ରୁବ ମୃତ୍ୟୁ, ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ ଜ ତସ୍ମାତ୍ ଅପରିହାର୍ଯ୍ୟାର୍ଥମ୍ ନ ତୁ ସୋଚିତ। ଯିଏ ଜନ୍ମ ହୋଇଛି ସେ ନିଶ୍ଚିତ ଭାବରେ ମୃତ୍ୟୁବରଣ କରିବ, ଏବଂ ଯିଏ ମୃତ୍ୟୁବରଣ କରିବ ସେ ନିଶ୍ଚିତ ଭାବରେ ଜନ୍ମ ହେବ, ଏଇଟା ହେଉଛି ଧ୍ରୁବ ସତ୍ୟ। ତେଣୁ ଏଥିପାଇଁ ତୁମର ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ, ଜଣେ ବୁଦ୍ଧିମାନ ଲୋକମାନେ ଏସବୁ ପାଇଁ ଚିନ୍ତା କରନ୍ତେ ଏ କଥା ଭଗବାନ କୃଷ୍ଣ ଅର୍ଜୁନ ତ ସେଥିପାଇଁ ଆମମାନଙ୍କୁ ଏଇ ଆତ୍ମଜ୍ଞାନଟାକୁ ଲାଭ କରିବା ପାଇଁ ଯେ ଆତ୍ମାଟା ପ୍ରକୃତ ପକ୍ଷରେ କି ବସ୍ତୁ ଆତ୍ମାର ପ୍ରକୃତ ପକ୍ଷେ ଆବଶ୍ୟକତା କ'ଣ ଏବଂ ଆତ୍ମାର ଯେଉଁ ଆବଶ୍ୟକତାରେ ନ ଦେଇଥିବା ହେତୁ ଆମେ ଯେ ପ୍ରକୃତ କି ପ୍ରକାର ଅବସ୍ଥାରେ ରହିଛୁ ସେ କଥାକୁ ଆମେମାନେ ବୁଝିବା ଦରକାର ସେଥିପାଇଁ ଆମମାନଙ୍କୁ ଏଇ ଜୀବନ ମିଳିଛି କିନ୍ତୁ ଆମେମାନେ ଏ ସମ୍ପର୍କରେ ଜ୍ଞାନ ଲାଭ ନ କରିକି ଆମେମାନେ କେବଳ ଶରୀର ସମ୍ପର୍କିତ ଜ୍ଞାନ ଯାହା ଆମର ଗୋଟେ ଫିଲୋସଫର କହିଛନ୍ତି ଚାର୍ବାକ୍ ନାମର ଜଣେ ଦାର୍ଶନିକ ସେ କହିଛନ୍ତି ଯାବତ୍ ଜୀବେତ୍ ସୁଖମ୍ ଜୀବେତ୍ ଋଣମ୍ କୃତ୍ୱା ଭୂତମ୍ ପିବେ ଭସ୍ମୀଭୂତସ୍ୟ ଶରୀର ପୁନରାଗମନ କୃତ ଯାବତ୍ ଜୀବେତ୍ ସୁଖମ୍ ଜୀବେ ଋଣମ୍ କୃତ୍ୱା ଭୂତମ୍ ପିବେ ଏ ଯେଉଁ ଶରୀରଟା ଭସ୍ମୀଭୂତ ହେଇଗଲା ସେ ଶରୀରଟା ଆଉ ଗୋଟେ ପୁନରାବର୍ତ୍ତନ ହବ ବୋଲି କହୁଛି ଯେଉଁ ଶରୀରଟା ପାଉଁଶରେ ହେଇଗଲା ସେ ଶରୀରଟା ପୁଣି ଆଉ ଥରେ ପରିବର୍ତ୍ତନ ବା ଶରୀର ଆଉ ଥରେ ଆସିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ ସେ ଶରୀର ଆଉ ପୁନରାବର୍ତ୍ତନ ନାହିଁ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଛ ଭଲରେ ବଞ୍ଚ ସୁଖମ୍ ଯିବେ ସୁଖରେ ବଞ୍ଚ ଏବଂ ଋଣ କରି ଯଦି ପାଖରେ ପଇସା ନାହିଁ ତାହେଲେ ଋଣ ଋଣ କରି କ'ଣ ଖାଅ ନା ଘିଅ ଖାଅ ଋଣ କରିକି ସେ ଘିଅ ଖିଆ କିନ୍ତୁ ଆମେମାନେ ଆହୁରି କାହାକୁ ଉଦ୍ୟୋଗ ଜାରି ଆମେମାନେ କ'ଣ କରୁଛୁ ନା ନିରୀହ ପଶୁପକ୍ଷୀମାନଙ୍କର ତାଙ୍କ ମାଂସକୁ ଆମେ ଖାଉଛୁ ଆଉ ନାନା ପ୍ରକାର ଆସୁରିକ ଖାଦ୍ୟ ଆମେ ଖାଉଛୁ ଏବଂ ପଶୁ ପକ୍ଷୀମାନଙ୍କ ଭିତରେ ଗୋଟେ ମଧ୍ୟ ତାଙ୍କର ଅଛି ପ୍ରକୃତିର ନିୟମକୁ ସେମାନେ ମାନୁଛନ୍ତି କିନ୍ତୁ ଆମେମାନେ ସେ ତାଙ୍କର ନିୟମରୁ ମଧ୍ୟ ଆମର ହୋଇଯାଇଛି ଆମର ଉଦାହରଣ ଦିଆଯାଏ ଗୋଟେ ରାସ୍ତାରେ ଯଦି ଆମେ ଚାଉଳ ବସ୍ତାଏ ବିଞ୍ଚୁଡ଼ି ଦେବା ସେ ଚାଉଳ ବସ୍ତାଏ ବିଞ୍ଚୁଡ଼ି ଦେଲେ ପକ୍ଷୀମାନେ ଆସିବ କୁଆ ଆସିବ କାହା କାହା କରିବ ତାର ସାଙ୍ଗ ଭାଇମାନଙ୍କୁ ଡାକିବ ସେମାନେ ସମସ୍ତେ ମିଳିମିଶିବେ ସେ ଚାଉଳ କିନ୍ତୁ ଗୋଟେ ମଣିଷ ଯେତେବେଳେ ପହଞ୍ଚିବ ସେଠି ସେ ସମସ୍ତଙ୍କୁ ଉଡ଼େଇଦେବ କୁଆ ଯେତେ ଫଡ଼େଇ ପଡ଼ିବ ଖାଉଥିବେ ସମସ୍ତଙ୍କୁ ଉଡ଼େଇଦେବ ସେ କ'ଣ କରିବ ନା ସେ ଚାଉଳ ବସ୍ତା ନିଜେ ଆଣିଥିବ ଯଦି ବସ୍ତା ଆଣିଥିବ ତାକୁ ଧରିବ ସେଠି ଆଉ କାହାକୁ ସେଠି ଜଣେଇବା ପାଇଁ ଦେବନି ବା କାହାକୁ ଡାକିବାର ନାହିଁ ନିଜେ ତା ସମ୍ପୂର୍ଣ୍ଣ ଅବସ୍ଥା ରଖିବି ଇଏ ହେଉଛି ମନୁଷ୍ୟ କିନ୍ତୁ ମନୁଷ୍ୟର ଚେତନା ହେଉଛି ଉନ୍ନତ ଚେତନା ଯେଉଁ ଚେତନାଟା ହେଉଛି ପ୍ରକୃତ ପକ୍ଷେ ଉନ୍ନତ ଚେତନା ସାଧାରଣ ପଶୁପକ୍ଷୀମାନଙ୍କ ଚେତନା ଠାରୁ ବହୁତ ଉନ୍ନତ ଚେତନା ଯେଉଁ ଚେତନା ଦ୍ୱାରା ହିଁ ଆମେ ପ୍ରକୃତ ପକ୍ଷେ ସମସ୍ତଙ୍କ ଭିତରେ ଆମେ ଭଗବାନଙ୍କୁ ଅନୁଭବ କରିପାରିବୁ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗୋବିହସ୍ତିନୀ ସୁନିଚୈବ ସୋପା କେଚ ପଣ୍ଡିତା ସମଦର୍ଶୀ ମନୁଷ୍ୟର ଯେଉଁ ଏହି ଚେତନା ଥିବା ହେତୁ ହିଁ ସେ ସମସ୍ତଙ୍କ ଭିତରେ ପରମାତ୍ମା ରୂପରେ ଭଗବାନଙ୍କୁ ଦର୍ଶନ କରିବ ସମସ୍ତଙ୍କ ଭିତରେ ସେ ଆତ୍ମଦର୍ଶନ କରିବ ଅର୍ଥାତ୍ ସମସ୍ତଙ୍କ ଭିତରେ ପରମାତ୍ମା ରୂପରେ ଭଗବାନ ଅଛନ୍ତି ତେଣୁ ସେ ସମସ୍ତଙ୍କୁ ସମାନ ଦୃଷ୍ଟି ରଖିବ ସେ କାହା ପ୍ରତି ହିଂସା ବା କାହା ପ୍ରତି ଘୃଣା ମନୋଭାବ ରଖିବ ଆମର ଏହି ହିଂସା ମନୋଭାବ ସୃଷ୍ଟି ହେଉଛି କାହିଁକି ନା ଆମର ଏହି ଶରୀର ଚେତନ ଥିବା ଆମେ ମୁଁ ଭାବୁଛି ମୁଁ ହେଉଛି ବ୍ରାହ୍ମଣ ସିଏ କ୍ଷତ୍ରିୟ ଇଏ ବୈଶ୍ୟ ସିଏ ଶୂଦ୍ର ଇଏ ରାଜା ଇଏ ପ୍ରଜା ଇଏ ପ୍ରଭୁ ଇଏ ଭୃତ୍ର ଇଏ ଧନୀ ଇଏ ଦରିଦ୍ର ଇଏ କଳା ଇଏ ଗୋରା ଇଏ ଭାରତୀୟ ଇଏ ଆମେରିକାନ୍ ଏଇସବୁ ବା ଏଇସବୁ ସମ୍ପର୍କ ବା ଏଇସବୁ ସମ୍ବନ୍ଧ ଏଗୁଡ଼ାକ ହେଉଛି ଶରୀର ତେଣୁ ପ୍ରକୃତ ପକ୍ଷେ ଏ ସମ୍ପର୍କରୁ ଆମକୁ ଉର୍ଦ୍ଧ ଛିଟିକି ଯିବା ପାଇଁ ପଡ଼ିବ ଯେଉଁଟାକି ଅର୍ଜୁନକୁ ଭଗବାନ କହିଥିଲେ ତୁମେ ଏଇ ଶରୀର ଚେତନାର ଗୁରୁତ୍ୱକୁ ଆସ ତୁମେ ଏଇ ଶରୀର ଚେତନା ଥିବା ହେତୁ ହିଁ ତୁମେ କହୁଛ ମୋର ପିତାମହ ମୋର ଗୁରୁ ମୋର ଭାଇ ଏମାନଙ୍କୁ ମାରିପାରିବ କିନ୍ତୁ ତୁମକୁ ମାରିବାକୁ ପଡ଼ିବ କ୍ଷତ୍ରିୟର କର୍ତ୍ତବ୍ୟ ଦୃଷ୍ଟିରୁ କ୍ଷତ୍ରିୟର ସ୍ୱଧର୍ମ ଦୃଷ୍ଟିରୁ କ୍ଷତ୍ରିୟର କର୍ତ୍ତବ୍ୟ ହେଉଛି ସେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବ ତେଣୁ ତୁମକୁ ଯୁଦ୍ଧ କରିବା ପାଇଁ ପଡ଼ିବ ଏବଂ ଯୁଦ୍ଧକ୍ଷେତ୍ରରେ ଏମାନଙ୍କୁ ମାରିବାକୁ ପଡ଼ିବ ଏବଂ ମାରିଲେ ମଧ୍ୟ ତୁମର କୌଣସି କ୍ଷତ୍ରିୟ ପଡ଼ିବ ଯେଉଁଟା ହେଉଛି ପ୍ରକୃତ ପକ୍ଷେ ଆମର କର୍ମ ଯେଉଁଟା ହେଉଛି ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ ଯେଉଁ କର୍ମ କରାଯାଏ ତେଣୁ ସେ କର୍ମକୁ ଆମକୁ କରିବା ପାଇଁ ପଡ଼ିବ କିନ୍ତୁ ଆମେମାନେ ପ୍ରକୃତ ପକ୍ଷେ କେଉଁ କର୍ମଟା କରୁଛୁ ଆମର ଇନ୍ଦ୍ରିୟକୁ ପ୍ରୀତି ଦେବା ପାଇଁ ଆମେ କାର୍ଯ୍ୟ କରୁଛୁ ଆମକୁ ଯେଉଁଟା ଭଲ ଲାଗୁଛି ଆମେ ସେହି କାର୍ଯ୍ୟ କରୁଛୁ ଯତ୍ କୃତ ହଁ ଯେଉଁଟା କୁହାଯାଇଛି ଯତ୍ ବିକର୍ମ କୃତେ ବିକର୍ମ ଇନ୍ଦ୍ରିୟ ପ୍ରୀତ ଆପ୍ନୋତି ନ ସାଧୁ ମନ୍ୟ ଯ ଆତ୍ମନୟ অসন্ন বিকেশর আসবে নূনং প্রমত্ত কুরুতে বিকল্প ঋষভদেব তাঁর পুত্র মানুষ কৌশল ভাগবত কথা কুহযাই রাজা ঋষভদেব যা পুত্র হচ্ছেন ভরত মহারাজ শহে জন পুত্র ভিতর জ্যেষ্ঠ পুত্র হচ্ছেন ভরত এবং যাঙ্ক নামানুসারে ভারতবর্ষ হচ্ছে সে তাঁর পুত্র মানুষ কথা কৌশল যে নূনং প্রমত্ত কুরুতে বিকর্ম গোটে লোক কেতে প্রকার পাপকর্ম করছে বিকর্ম কে পাপকর্ম যেটা হচ্ছে বেদ নিষিদ্ধ কর্ম ইন্দ্রিয় ভীতিজনিত কর্ম সে কেতে পাপকর্ম করছে যদ ইন্দ্রিয় প্রীত আপন কেবল ইন্দ্রিয় মানুষ আমার শরীরের যে ইন্দ্রিয় মানুষ আনন্দ দেওয়া কি প্রকার পাপকর্ম করছেন তাঁর ন সাধু মানে তাকে সাধু বলে কুহযাব না অসন্নপি কেশব ক্লেশ দাস যেতদিন পর্যন্ত আমি এই শরীর আনন্দ দিয়ে চালি আমি কেবল এই শরীর পরিবর্তন করে চাল পুনরপি জনম পুনরপি মরণম পুনরপি জননী জঠরে বর্তমান মনুষ্য জীবন পাইছে এ মনুষ্য জীবনটাকে আমি হরাই দেবা বা এই সুযোগটাকে আমি হরাইবা পুঁজি যে মনুষ্য জীবন পাইবা তাহা কোণ গ্যারেটি না কুহযাই শাস্ত্র শ্রীমদ ভগবদ গীতার কুহযাই যেটা ভগবান মুখনিসৃত বাণী অন্তিম সময় যাহার যৌ প্রকার চেতনা বা চিন্তাধারা আসব সে তদনুযায়ী সেই প্রকার শরীর পাইব অন্তকালে চ মাম এবং স্মরণ মুক্ত কলেবরম জপ্রয়াতি সমদভাবং জাতি নাস্তিত্র সংশয় জং জং বাপি স্মরণ ভাবেন ত্যজতি অন্তে কলেবরম তং তং এবেতি কুন্তেয় সদা তদ ভাব ভাবি যে যৌ প্রকার ভাবনা নেই শরীরটাকে ত্যাগ করছে যে যৌ প্রকার চিন্তা করিকি তার শরীরকে ত্যাগ করছে সে সেই প্রকার শরীর পরবর্তী শরীর সেই প্রকার পাচ্ছে এটা ভগবান তেমন আমি মৃত্যু সময় আমার কেউ চিন্তাধারা হব আমি জীবন সারা যৌ চিন্তার ব্যাপৃত হয়েছে বা যৌ চিন্তাধারা আমার জড়িত হয়েছে যা সহ অতিরিক্ত সম্পত্তি সম্পর্কিত হয়েছে সেই চিন্তাটা আমার মধ্যে আসবে আমি যদি ভগবানের সহ সম্পর্কিত হয়ে ভগবান সেবা সহ সম্বন্ধিত হয়ে তাহলে অন্তিম সময় সেই ভগবান কথা হিসেবে চিন্তা হব যদি আমি সম্পর্কিত নহই তাহলে আমি তো সেই শরীর কথা হিসেবে চিন্তা হব বর্তমান আমি কম করছে বর্তমান লোক সব কুকুর পাড়ুন এবং সকাল কুকুরক নিয়ে বুলুছেন মর্নিং ওয়াক করছেন কুকুরক ধরি এবং সেই কুকুর পরিষ্কার করছেন কুকুর সফা করছেন কুকুর সব প্রকার যত্ন নেছেন এবং সববে সেই কুকুর চিন্তা হি করছেন বিড়ি চিন্তা হি করছেন বিভিন্ন প্রকার সব পশুপক্ষী সব জনতা রাখছেন পুঁ ঘরে রাখছেন কোথায় একুয়ারিয়াম মাছ রাখছেন ঘরে দেখুছেন চিত্র সব মাছ সুন্দর পড়ুছে মনের চিন্তা আসবে কম সেই অন্তিম সময় সে চিন্তা হি আসবে এই কথা শ্রীমদ ভাগবত কুহযাই সেই ভরতঙ্কর কথা কুহযাই ভরত মহারাজ যে কি সমগ্র ভারতর রাজা দশাগরা পৃথিবী রাজা কিন্তু অন্তিম সময় মৃত্যু সময় সে সবু রাজকার্য ত্যাগ করে চালি যাই ভগবান চিন্তা করা কিন্তু অন্তিম সময় গোটে মৃগ শিশু কথা তাঁর চিন্তা আসলে যে সম্পূর্ণ রাজকার্য সম্পূর্ণ পরিবারবর্গকে যে ত্যাগ করছেন কিন্তু অন্তিম সময় গোটে সাধারণ মৃগ শিশু কথা চিন্তা করি সে ত্যাগ কলে কারণ সে মৃগ শিশুর লালন পালন বঞ্চবা মরিবা পূর্ব সেসব করছেন কারণ সে আসিলে ভগবান চিন্তা করা কিন্তু গোটি মৃগ শিশু তা মাটি ছাড়ি দিয়ে মাটি মরিগাল এবং যে শিশুটা তাঁর আগে পড়ে রহলা এবং সে শিশুকে ইয়ে ভাবিলে যে মু সুরক্ষা করি কারণ এই বনরে আপনি সুরক্ষা দেওয়া কে না তেমন সে মৃগ শিশুর লালন পালন তাঁর সে আশ্রমের কলে বন রাজকার্য ত্যাগ করছেন সম্পূর্ণ ভারত পৃথিবী ত্যাগ করছেন পিতা মাতা পুত্র কন্যা বন্ধু বান্ধব পতি পত্নী সমস্ত ছাড়ি পড়ে আসছেন কিন্তু গোটে শিশু মৃগ শিশু প্রতি তাঁর আস এবং যা ফলরে তাহা কথা হি চিন্তা কলে সবুলে কেমি তা খাইব দেবি কেমি তাকে অন্য হিংস্র জন্তু কবল রক্ষা করবি এইসব কথা চিন্তা করি অন্তিম সময় সেই শিশুর কথা সেই চিন্তা করে মৃগ শিশুর কথা চিন্তা করে আউ ভগবান কথা মনরে আসু না এবং তদনুযায়ী তাঁর পরবর্তী শরীর সেই মৃগ শরীর ভাগবত বর্ণনা করাযাই আপনার ভাগবত পড়তে জাগিয়ে তেমন সে মৃগ শরীর পাইকি তাঁর পূর্ব জীবনর বৃত্তা সে মনে রাখছেন পূর্ব জীবনের সে যে রাজা লে এবং এই প্রকার যে কার্য করছেন ଅନ୍ତିମ ସମୟରେ ମୃଗ ଶିଶୁ କଥା ଚିନ୍ତା କରିଛନ୍ତି ଏବଂ ଯାହାଫଳରେ ବର୍ତ୍ତମାନ ଯେଉଁ ମୃଗ ଶରୀର ମିଳିଛି ସେଇଟାକୁ ସେ ଜାଣିପାରୁଛି, କିନ୍ତୁ ଆମେମାନେ କ'ଣ ଜାଣିଛେ ଆମର ପୂର୍ବ ଜୀବନ କ'ଣ ଥିଲା? କିଏ କହିପାରିବ ଯେ ଆମର ପୂର୍ବ ଜୀବନରେ କ'ଣ ଥିଲୁଆ? କିଏ କହିପାରିବେ ଆପଣ? ଆମେ କହିପାରିବା, କିନ୍ତୁ ଭରତ ମହାରାଜ ସେ ପ୍ରକାର ଏକ ସ୍ୱୀକୃତି ବ୍ୟକ୍ତି ଥିଲେ, କାହିଁକି ନା ଭଗବାନଙ୍କ ପାଇଁ କିଛି ସେ ସେବା କରିଛନ୍ତି। ନେହା ବିକ୍ରମ ନାଶସ୍ତୁ ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ପ୍ରାୟତେ ମହତ। ଭଗବତ କାର୍ଯ୍ୟରେ ସେ କିଛି କରିଥିବା ହେତୁ ହିଁ ତାଙ୍କର ଏଇଟା ମନେ ଥିଲା, ଯେଉଁଥିପାଇଁ ସେ ମୃଗ ଶରୀର ଲାଭ କରିକି ମଧ୍ୟ ସେ ଚିନ୍ତା କଲେ ଯେ ମୁଁ ଗୋଟେ ରାଜା ହେଇକି ମଧ୍ୟ ମୃତ୍ୟୁ ସମୟରେ ଗୋଟେ ମୃଗ ଶିଶୁ କଥା ଚିନ୍ତା କରିକି ବର୍ତ୍ତମାନ ମୃଗ ଶରୀର ପ୍ରାପ୍ତ ହେଲେ, ତେଣୁ ସେ ମୃଗ ପରିବାର ଭିତରେ ନ ରହିକି ସେ ଗୋଟେ ସାଧୁଙ୍କ ଆଶ୍ରମ ପାଖାପାଖି ରହିଲେ ଏବଂ ଭଗବାନଙ୍କର କଥା ଶ୍ରବଣ କଲେ ଏବଂ ସେ ଖୁବ୍ ଅଳ୍ପ ଦିନ ମଧ୍ୟରେ ସେ ଶରତ୍ୟାଗ କଲେ ଏବଂ ତତ୍ପରବର୍ତ୍ତୀ ସଦସ୍ୟ ଗୋଟେ ମନୁଷ୍ୟ ଶରୀର ପ୍ରାପ୍ତ କଲେ ଏବଂ ମନୁଷ୍ୟ ଶରୀର ଲାଭ କରିକି ମଧ୍ୟ କୌଣସି କଥା ସେ କହୁନଥିଲେ ଏବଂ କୌଣସି କଥାକୁ ମାନେ ତାକୁ ଶୁଭିଲା ଭଳି ଲାଗୁ ମାନେ କାଲ ଭଳି ଅଭିନୟ କରୁଥିଲେ, ମୁକ ବଧିରର ଅଭିନୟ ସେ କରୁଥିଲେ, ଜଡ଼ ମୁକ ବଧିର ଅଭିନୟ ସେ କରୁଥିଲେ, ଯେଉଁଥିପାଇଁ ଲୋକମାନେ ତାଙ୍କୁ ବହୁ ପ୍ରକାର ଭାବରେ ଜିଂହାସ କରୁଥିଲେ, ବହୁତ ତାଙ୍କୁ କାର୍ଯ୍ୟରେ ଲଗାଉଥିଲେ। ଏହି ପ୍ରକାର ଭାବରେ ତାଙ୍କର ଏଇଟା ହେଉଛି ଶେଷ ଜୀବନ ଏବଂ ଶେଷ ସେ ଜୀବନ ପରେ ହିଁ ସେ ଭଗବତ ଧାମକୁ ଯାତ୍ରା କଲେ। ତେଣୁ ଭରତ ଭଙ୍କ ଭଳି ରାଜାଙ୍କ ପାଇଁ ତିନି ଜନ୍ମ ଲାଗିଗଲା, ଆମ ପାଇଁ କେତେ ଜୀବନ ଯେ ଆମ ପାଇଁ ଲାଗିବ। ସେଥିପାଇଁ ଯେ ପ୍ରକୃତ ପକ୍ଷେ ବୁଦ୍ଧିମାନ ବ୍ୟକ୍ତି ସେ ଏ ଜୀବନରେ ଚିନ୍ତା କରିବା ଉଚିତ, କାହିଁକି ଏ ମନୁଷ୍ୟ ଜୀବନ ଆମକୁ ମିଳିଛି, ଏ ମନୁଷ୍ୟ ଜୀବନର ପ୍ରକୃତ ପକ୍ଷେ ଆମେମାନେ ସଦୁପଯୋଗ କରିବା ଉଚିତ, ଅର୍ଥାତ୍ ଏ ଜୀବନର ପ୍ରକୃତ ପକ୍ଷେ ସଦୁପଯୋଗ ଅର୍ଥାତ୍ ଭକ୍ତି, କୃଷ୍ଣ ଭକ୍ତି ଲାଭ କରିବା, କୃଷ୍ଣଙ୍କ ସହିତ ସମ୍ପର୍କିତ ହେବା ଏବଂ ଆମର ଏଇ ଆତ୍ମ ସମ୍ପର୍କରେ ଜ୍ଞାନ ଲାଭ କରିକି ଆତ୍ମା କିଭଳି ଭାବରେ ଭଗବାନଙ୍କର ସେବାରେ ନିୟୋଜିତ ହେବ ସେ କଥା ଶିକ୍ଷା କରିବା ଆମ ଜୀବନର ଉଦ୍ଦେଶ୍ୟ। ଆମର ପଦସର ପ୍ରଭୁ ଅଛନ୍ତି, ଆମର ଗୁରୁଭ୍ରାତା, ଆମେ ତାଙ୍କୁ ଅନୁରୋଧ କରିବା ଏଇ ଆତ୍ମା ସମ୍ପର୍କରେ ସେ ଆପଣମାନଙ୍କ ବିଷୟ କଥା କହିବେ, ନଅଟା ଭିତରେ ଆମ କାର୍ଯ୍ୟକ୍ରମ ଆମେ ସାମିଲ କରିବୁ। ଜୟ ଶ୍ରୀ ଗୋପାଳ, ଜୟ ଶ୍ରୀ
ॐ ज्ञानदमिरन्धस्य ज्ञानाञ्जनशाखय चक्षुरुन्मृतं येन तस्मै श्रीगुरवे नमः। ଅମୃତସଦନନ୍ଦ ମାତୃବୃନ୍ଦ, ଆଜି ଆପଣମାନେ ପ୍ରବହୁତ ଭାଗ୍ୟ ଯେ ଆଜି ଏଇଭଳି ଭାବରେ ଏପରି ସତ୍ସଙ୍ଗ ଆପଣମାନେ ଲାଭ କରିଛନ୍ତି। ଆଜି ପ୍ରଭୁ ଶ୍ରୀଯୁକ୍ତ ଅଦିତ୍ୟାଚାର୍ଯ୍ୟ ପ୍ରଭୁ ଆପଣମାନଙ୍କୁ ଆତ୍ମସନ୍ଦେଶୀ ଜ୍ଞାନ ପ୍ରଦାନ କଲେ। ସାଧାରଣତଃ ଲୋକମାନେ ଏଇ ଆତ୍ମା ସମ୍ବନ୍ଧରେ ଚିନ୍ତା କରନ୍ତି ନାହିଁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ସତ ମଧ୍ୟରେ, ମନୁଷ୍ୟାଣାଂ ସ୍ୱଶେଷୁ କଶ୍ଚିତ୍ ଯତତି ସିଦ୍ଧ ହେ ଯତଦାମ ବି ସିଦ୍ଧାଣାମ କଶ୍ଚିନ୍ ନାମ ବ୍ୟତି ତତ୍ତଥା। ହଜାର ହଜାର ଲୋକ ସେମାନେ ପ୍ରକୃତରେ ତାଙ୍କ ଜୀବନର ଉଦ୍ଦେଶ୍ୟ କ'ଣ, ଜୀବନର ଲକ୍ଷ୍ୟ କ'ଣ, ଏସବୁ ବିଷୟରେ କୌଣସି ଜିଜ୍ଞାସା କୌଣସି ଚିନ୍ତା କରନ୍ତି ନାହିଁ। ତେଣୁ ଅନ୍ୟ ଅର୍ଥରେ କହିଲେ ଯେ ସେମାନେ ପଶୁ ଭଳି ଜୀବନଯାପନ କରୁଛନ୍ତି, କାରଣ ଆମର ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ଆହାର ନିଦ୍ରା ଭୟ ମୈଥୁନଂଚ ସମାନ ଏତତ୍ ପଶୁଭି ନରାଣାମ ଧର୍ମେଣହୀନ ପଶୁଭି ସମାନ ଧର୍ମ ହି ତେଷାଂ ଅଧିକ ବିଶେଷ ଧର୍ମେଣହୀନ ପଶୁଭି ସମାନ। ମନୁଷ୍ୟ ଆଉ ପଶୁ ଭିତରେ ତଫାତ୍ କ'ଣ? ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଗୋପାଳ ମହାରାଜ, ସେ ଆପଣମାନେ ତାଙ୍କର ଫଟୋ ସନ୍ଦେହ ଅଛନ୍ତି ଏଠି, ସେ ଅଧିକାଂଶ ସମୟରେ ଏଇ ପ୍ରଶ୍ନଟି ପଚାରନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ମ୍ୟାନ୍ ଆଣ୍ଡ ଏ ଡଗ୍। ସାଧାରଣତଃ ଲୋକମାନେ କହନ୍ତି ଯେ ମନୁଷ୍ୟମାନେ ବହୁତ ଉନ୍ନତ, ବହୁତ ଉଦ୍ଭାବନ କରିଛନ୍ତି, ବହୁତ ପ୍ରକାର ସୁନ୍ଦର କୋଠା ବାଡ଼ି ନିର୍ମାଣ କରିପାରୁଛନ୍ତି, ଗାଡ଼ି ଘୋଡ଼ା ଇତ୍ୟାଦି କରିଛନ୍ତି, ଏଇସବୁ ମନୁଷ୍ୟମାନଙ୍କର ଉନ୍ନତ, ଏଇସବୁଥିରେ ମନୁଷ୍ୟମାନେ ଉନ୍ନତ, କିନ୍ତୁ ସେ ଦେଖିବାକୁ ଗଲେ ସେଥିରେ କିଛି ବିଶେଷ ଉନ୍ନତି ନାହିଁ। ସେ ମଧ୍ୟ ପ୍ରଭୁପାଦ ମହାରାଜ କହନ୍ତି ଇଏ ହେଉଛି ଦିସ୍ ଇଜ୍ ଏ ରୟାଲ୍ ଟ୍ରେଡିସନ୍ ଅଫ୍ ଆନିମଲ୍ ଲାଇଫ୍। ଗୋଟେ ପ୍ରଭୁପାଦ ମହାରାଜ କହନ୍ତି ଗୋଟେ କୁକୁର ଚାରିକଡ଼ରେ ଦୌଡ଼ୁଛି, କିନ୍ତୁ ଆମେ ଗୋଟେ କାର୍ ବାହାର କରିଛେ, ସେ କାର୍ରେ ଆମେ ଯାଉଛେ, କାରଣ ଆଉ ଅଧିକା କ'ଣ ଆମେ କରିଛେ? ଆମେ ଗୋଟେ ବିରାଟ ବଡ଼ ବିଲ୍ଡିଂ କରିଛେ, ଆପାର୍ଟମେଣ୍ଟ କରିଛେ ଏବଂ ସେଠି ଶୀତତାପ ନିୟନ୍ତ୍ରିତ ଗୃହରେ ରହି ଏୟାର କଣ୍ଡିସନ ରୁମ୍ରେ ରହି ସେଠି ବହୁତ ପ୍ରକାର ମୈଥୁନସ୍କୁ ଉପଭୋଗ କରୁଛେ, ଯାହାକି କୁକୁର ବିରାଡ଼ିମାନେ ମଧ୍ୟ ରାସ୍ତାରେ ସେସବୁ କରୁଛନ୍ତି। ତ ତାହେଲେ ଆମର କ'ଣ ଉନ୍ନତି ହେଲା? ସେଥିପାଇଁ ବ୍ୟାସଦେବ ଯେକି ଜଣେ ଭଗବାନର ଅବତାର, ସେ ଆସି ସମସ୍ତ ଶାସ୍ତ୍ର ରଚନା କଲେ ଏବଂ ଅନ୍ତିମରେ ସେ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ର ବହୁତ ତା'ର ମହତ୍ଵ ରହିଛି, ଯେଉଁଥିପାଇଁ କି ଭଗବାନ ଭଗବତ ଗୀତାରେ ମଧ୍ୟ ସେ ବେଦାନ୍ତ ସୂତ୍ରର ଉଦାହରଣ ଦେଇଛନ୍ତି ଯେ ଋଷିଭିର୍ ବହୁଧା ଗୀତମ୍ ଛନ୍ଦଭିର୍ ବିବିଧେଇ ପୃଥକ୍ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧ୍ୟ ଦିଶନ୍ତି। ଅନେକ ପ୍ରକାର ଋଷି ଅଛନ୍ତି, ପ୍ରଭୁ କହିଲେ ଚାରବାକ ଜଣେ ଋଷି ଥିଲେ, ତାଙ୍କର ଗୋଟେ ମତ ଥିଲା। ତେଣୁ ଏହିଭଳି ଭାବରେ ଅନେକ ଋଷି ଅଛନ୍ତି, ଋଷିଭିର୍ ବହୁଧା ଗୀତମ୍, ସେମାନେ କି ଅନେକ ପ୍ରକାର ତାଙ୍କର ମତ ଦେଇଛନ୍ତି। ମୁନିରାଙ୍କା ମତି ଜଣେ ନାସା ଋଷି ଯଶନ ମତମ ନ ଭିନ୍ନ, ତାଙ୍କୁ ଜଣେ ଋଷି କୁହାଯିବନି ଯଦି ତାଙ୍କର ମତ ଅନ୍ୟ ଜଣେ ଋଷିଙ୍କ ଠାରୁ ଭିନ୍ନ ନ ହେବ, ତାହେଲେ ତାଙ୍କୁ ଋଷି ପଦବାର୍ଯ୍ୟ ହେବନି। ତେଣୁ ଏହିଭଳି ଭାବରେ ଅନେକ ଋଷି ଅଛନ୍ତି, ବିଭିନ୍ନ ଶାସ୍ତ୍ର ମଧ୍ୟ ଅଛନ୍ତି, କିନ୍ତୁ ହେତୁ ମଧ୍ୟ ନିଶ୍ଚିତ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ, ବେଦାନ୍ତ ସୂତ୍ରରେ ସବୁକିଛି ନ୍ୟାୟ ଭାବରେ ବର୍ଣ୍ଣନା କରାଯାଇଛି, ଲଜିକାଲି ବର୍ଣ୍ଣନା କରାଯାଇଛି। ତେଣୁ ସେ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା ହେବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ଯେହେତୁ ଆମେ ଅନେକ ଜନ୍ମ ପାର ହେଇଗଲେ, ଏଇଭଳି ଭାବରେ ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ପ୍ରଥମେ ଜଳଜା 9 ଲକ୍ଷ ଜଳଜୀବ 9 ଲକ୍ଷ ପ୍ରକାର ଅଛନ୍ତି, ସ୍ଥାବରା 20 ଲକ୍ଷ ଗଛଲତା ଇତ୍ୟାଦି 20 ଲକ୍ଷ ପ୍ରକାର ଜୀବ ଅଛନ୍ତି, ପ୍ରମେୟ ରୁଦ୍ର ସଂଖ୍ୟକ 11 ଲକ୍ଷ ପ୍ରକାର କୁମି ଛୋଟ, ବର୍ତ୍ତମାନ ଦେଖୁଛେ ଛୋଟ ଛୋଟ ପୋକ ସବୁ ଆସୁଛନ୍ତି, 11 ଲକ୍ଷ ପ୍ରକାର ଅଛନ୍ତି, ଏବଂ ପକ୍ଷୀଣା 10 ଲକ୍ଷ 10 ଲକ୍ଷ ପ୍ରକାର ପକ୍ଷୀ ଅଛନ୍ତି, ପଶବା 30 ଲକ୍ଷ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ଏହିଭଳି ଭାବରେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପାଉଛି, ତେଣୁ ସେ ମାନବ ଜନ୍ମ ହେଉଛି ତାର ଗୋଟେ ଉନ୍ନତ ଚେତନା ଦିଆଯାଇଛି, ସେଇ ଚେତନାରେ ସେ ଜିଜ୍ଞାସା କରିପାରିବ। ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା, ସେ ପ୍ରକୃତରେ କିଏ ଏହି ଜିଜ୍ଞାସାଟା ସେ କରିପାରିବ। ପଶୁ ପକ୍ଷୀ ଇତ୍ୟାଦି ସେମାନେ ସେ ଜିଜ୍ଞାସା କରିପାରିବେନି, କାରଣ ତାଙ୍କର ଚେତନା ହେଉଛି ନିମ୍ନ ଚେତନା। 5 ପ୍ରକାର ଚେତନା ଅଛି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, ଏହି 2ଟି ନିମ୍ନ ଚେତନାରେ ପଶୁପକ୍ଷୀମାନେ ସବୁ ରହୁଛନ୍ତି, ତେଣୁ ସେମାନେ ଜିଜ୍ଞାସା କରିପାରିବେନି, ସତ୍ସଙ୍ଗ ସେମାନେ କରିପାରିବେନି। ଏ ମନୁଷ୍ୟ ଜୀବନରେ ଏ ଗୋଟେ ସୁଯୋଗ ଲାଭ ସତ୍ସଙ୍ଗ ଆପଣମାନେ ଆଜି ପ୍ରାପ୍ତ ହୋଇଛନ୍ତି। ଏହି ସତ୍ସଙ୍ଗରେ ଆପଣ ଜିଜ୍ଞାସା କରିପାରିବେ, ଭଗବାନ କଥା ଶ୍ରବଣ କରିପାରିବେ, ଏସବୁ ଜିନିଷ ଏହି ସୁଯୋଗ ଆମକୁ ଭଗବାନ ପ୍ରଦାନ କରିଛନ୍ତି ମନୁଷ୍ୟ ଜୀବନରେ, ଏଟାକୁ ଦିଆହେଇଛି। ତେଣୁକରି ଜଣେ ଯେତେବେଳେ ମନୁଷ୍ୟ ଜନ୍ମ ପାଉଛି, ତାର ଜୀବନର ଲକ୍ଷ୍ୟ ହେବା ଉଚିତ ଯେ ଅଥାତ ବ୍ରହ୍ମ ଜିଜ୍ଞାସା, ସେ ପ୍ରକୃତରେ କିଏ। ଅଧିକାଂଶ ଲୋକ ଶତକଡ଼ା 99% ଲୋକ ପ୍ରକୃତି ଜାଣନ୍ତି ନାହିଁ ସେ କିଏ, ପ୍ରକୃତି ତାଙ୍କ ପରିଚୟ କ'ଣ। ସେମାନେ କୁହନ୍ତି ସେମାନଙ୍କ ନାଁ ହେଉଛି ଅମକ, ସେମାନେ ଅମକ ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି, ସେମାନେ ଅମକ ପିତା ମାତାଙ୍କର ଠାରୁ ଜନ୍ମଗ୍ରହଣ କରିଛନ୍ତି, ଏଇଭଳି ଭାବେ ତାଙ୍କ ପରିଚୟ ପ୍ରଦାନ କରନ୍ତି, କିନ୍ତୁ ଏଇଟା ତାଙ୍କ ପ୍ରକୃତ ପରିଚୟ ନୁହଁ। ସେ କଥା ଆମର ପ୍ରଭୁ କହିଛନ୍ତି, ମୁଁ ଟିକେ ତାକୁ ଆଉ ଟିକେ କହିବି ଯେ ସେ କଥା ଭଗବାନ ପ୍ରଥମେ ସେଇ ଜ୍ଞାନଟି ଭଗବାନ ଭଗବତ ଗୀତାରେ ଦେଇଛନ୍ତି ଯେ ପ୍ରକୃତରେ ୱି ଆର୍ ନଟ୍ ଦିସ୍ ବଡି, ଆମେ ଏହି ଶରୀର ନୁହଁ। ଦେହି ନସ୍ମିନ୍ ତଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀରସ୍ତତ୍ରଣ ମୁହ୍ୟତି, ଇଏ ହେଉଛି ପ୍ରାଥମିକ ଜ୍ଞାନ ଭଗବତ ଗୀତା। ଆମେ ସମସ୍ତଙ୍କର ସେଇ ସେଇ ଏକ୍ସପିରିଏନ୍ସ ଅଛି, ସେଇ ଆମର ସେ ସବୁ ମନେ ଅଛି, ସବୁ ସେସବୁ ଜାଣିଛେ ଆମେ, ଆମେ ସବୁ ଛୋଟ ପିଲା ଥିଲେ। ଦେହି ନସ୍ମିନ୍ ତଥା ଦେହ କୌମାରଂ ଯୌବନଂ ଜରା, କେତେବେଳେ ଛୋଟ ପିଲା ଥିଲେ, ପୁଣି ଆସ୍ତେ ଆସ୍ତେ ବଡ଼ ହେଇକିରି କିଶୋର ଅବସ୍ଥା ପ୍ରାପ୍ତ ହେଲେ, ଯୁବକ ଅବସ୍ଥା ପ୍ରାପ୍ତ ହେଲେ, ଏବଂ ବୃଦ୍ଧ ଅବସ୍ଥା ମଧ୍ୟ ପ୍ରାପ୍ତ ହେଉଛେ। କିନ୍ତୁ ଏ ଯେଉଁ ଶରୀର ପରିବର୍ତ୍ତନ ହେଉଛି, ଆମର ପରିବର୍ତ୍ତନ ହେଉଛି କି? ଆମେ ଯେଉଁ ସେଇ ଛୋଟ ଶରୀରରେ ଥିଲେ, ବର୍ତ୍ତମାନ ସେଇ ଯୁବକ ଶରୀର ଅଛେ, ଆଉ କିଛି ବର୍ଷ ପରେ ବୃଦ୍ଧ ହେଇଗଲେ ସେଇ ବୃଦ୍ଧ ଶରୀର ଶରୀର ହିଁ ରହିବା, ଶରୀର ପରିବର୍ତ୍ତନ ହେବ କିନ୍ତୁ ଆମର ପରିବର୍ତ୍ତନ ହେଉନି। ତେଣୁ ଏହି କଥା ଯେଉଁମାନେ ଜାଣନ୍ତି ସେମାନେ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ ଧୀର ଦେହି ନସ୍ମିନ୍ ତଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତୋତ୍ରଣ ହୁଏ। ତେଣୁ ଯେତେବେଳେ ସେ ଦେହ ଶରୀର ତ୍ୟାଗ କରୁଛି ସେତେବେଳେ ସେ ବିଚଳିତ ହେଉନାହାନ୍ତି, ସେମାନେ ହେଉଛନ୍ତି ଧୀର ବ୍ୟକ୍ତି। 2 ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ଧୀର ବ୍ୟକ୍ତି, ଆଉ ଗୋଟେ ହେଉଛନ୍ତି ଅଧୀର ବ୍ୟକ୍ତି। ଆମେ ସମସ୍ତେ ଅଧୀର ଅବସ୍ଥାରେ ରହୁଛେ, 6ଟି ବେଗ ଆମର ଅଛି ଯେଉଁଥିପାଇଁକି ଆମେ ଅଧୀର ଅବସ୍ଥାରେ ରହୁଛେ। ବାଚ ବେଗମ ମନସା ହୃଦ ବେଗମ ଜିହ୍ୱା ବେଗମ ଉଦର ଉପସ୍ଥ ବେଗମ ଏଇତାନ୍ ବେଗାନ୍ ଯେଉଁ ବିଷୟ ଧୀର ସର୍ବମପି ପୃଥିବ୍ୟାଂ ସଶିଷ୍ୟା। ଇଏ ହେଉଛି ଛଅଟି ବେଗ ଆମର ସମସ୍ତଙ୍କର ରହିଛି, ବାଚ ବେଗ, କହିବାର ବେଗ, ମନର ବେଗ, କ୍ରୋଧର ବେଗ, ଜୁହାର ବେଗ, ଯେଉଁଥିପାଇଁ କି ଆମେ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛେ, ମାଛ ମାଂସ ଇତ୍ୟାଦି ଭକ୍ଷଣ କରୁଛେ, ଇଏ ଜୁହାର ବେଗ, ଇଏ ପ୍ରକୃତରେ ଆମର ଖାଦ୍ୟ ନୁହଁ। ପ୍ରଭୁ କହିଲେ ଯେଉଁ ବିକର୍ମ, ଏଇସବୁ ବିକର୍ମ କାର୍ଯ୍ୟ, ଏବଂ ସବୁ ପାପ କାର୍ଯ୍ୟ, କିନ୍ତୁ ଆମେ ସେଥିରେ କରୁଛେ କାରଣ ଜୁହାର ବେଗକୁ ଆମେ ସମ୍ବରଣ କରିପାରୁନେ। ସେହିଭଳି ଭାବରେ ଉଦରର ବେଗ ରହିଛି, ଖାଦ୍ୟ ଆମେ ଭୋକ ଲାଗିଲେ ଆମେ ଖାଇବା ପାଇଁ ଯାଉଛେ, ଉପସ୍ଥ ବେଗ କହିଲେ ଯୌନ ବେଗ। ତେଣୁ ଏଇ ଯେଉଁ ବେଗ ରହିଛି, ଏ ବେଗରେ ସମସ୍ତେ ଧୀର ଅଧୀର ଅବସ୍ଥାରେ ଅଛନ୍ତି। ତେଣୁ ଏଇ ଅଧୀର ଅବସ୍ଥାରେ ଥିବା ହେତୁ ଆମେ ପ୍ରକୃତରେ ଜାଣିପାରୁନା ଯେ ପ୍ରକୃତରେ ଆମେ କିଏ। ତେଣୁ ଭଗବାନ ପ୍ରଥମେ ଜଣାଉଛନ୍ତି ଯେ ଆମେ ହେଉଛେ ଶରୀରଠାରୁ ଭିନ୍ନ, ଆମେ ହେଉଛେ ଆତ୍ମା। ତେଣୁ ଏହି ଜିଜ୍ଞାସା ଯେଉଁମାନେ କରନ୍ତି ସେମାନଙ୍କୁ ପ୍ରକୃତରେ ବୁଝିବାକୁ ପଡ଼ିବ ସେମାନଙ୍କର ମାନବ ଜନ୍ମ ଆରମ୍ଭ ହେଲା। ଏହି ଜିଜ୍ଞାସା ନ ହେବା ପର୍ଯ୍ୟନ୍ତ ସେ ପଶୁ ସ୍ତରରେ ହିଁ ଅଛି। ତେଣୁ ଭଗବାନ ଭଗବତ ଗୀତାର ସପ୍ତମ ଅଧ୍ୟାୟରେ କହୁଛନ୍ତି ତୃତୀୟ ଶ୍ଳୋକରେ ଯେ ମନୁଷ୍ୟମାନଙ୍କ ସହସ୍ରେଷୁ କଶ୍ଚିତ ଯଥେ ସିଦ୍ଧାଏ। ହଜାର ହଜାର ଲୋକ ଏହିସବୁ ବିଷୟରେ ଚିନ୍ତା କରୁନାହାନ୍ତି, କେମିତି ଆମେ ଅଧିକା ରୋଜଗାର କରିବୁ, କେମିତି ବିଭିନ୍ନ ପ୍ରକାର ଜାଗା କିଣିବୁ, ଘର କରିବୁ, ଏସବୁଥିରେ ସେମାନେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ସେଇଟା ହେଉଛି ପଶୁ ଭଳି ଜୀବନଯାପନ ସେମାନେ କରୁଛନ୍ତି। କିନ୍ତୁ ଯିଏ ଚିନ୍ତା କରୁଛି ଯେ ପ୍ରକୃତରେ ମୁଁ କିଏ, କାହିଁକି ମୁଁ ଆସିଛି ଏ ଜଗତକୁ, କାହିଁକି ଆସିଛି, ମୁଁ ତ ଚାହୁଁନି କିଏ ଆମେ କେନେ ଆମେ ଯାହାର ତା ପତ୍ର ଏହା ନାହିଁ ଜାଣି କେମାନେ ହିତ ହୁଏ। ବହୁତ ବିଦ୍ୱାନ ପଣ୍ଡିତ ସନାତନ ଗୋସ୍ୱାମୀ ପାଞ୍ଚଶହ ବର୍ଷ ତଳେ ଯେତେବେଳେ ସେ ସମୟର ରାଜା ଥିଲେ ହୁସେନ ଶାହ, ତାଙ୍କର ସେ ପ୍ରଧାନମନ୍ତ୍ରୀ ଥିଲେ, ସେହି ପ୍ରଶ୍ନ ପଚାରିଛନ୍ତି ସେମାନେ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ କଳିଯୁଗରେ ସେ ଆସିଛନ୍ତି, ମହାପ୍ରଭୁ ଆସିଛନ୍ତି। ଏହିସବୁ ଜିଜ୍ଞାସା ବହୁତ ସହଜ କରିଦେଇଛନ୍ତି। ଏହିସବୁ ଜିଜ୍ଞାସା ଆମେ ବହୁତ ସହଜରେ ଜାଣିପାରିବା ଯେ କଳିଯୁଗର ଯେଉଁ ଯୁଗ ଧର୍ମ ଯଦି ପାଳନ କରିବା। ତେଣୁ ଭଗବାନ କହୁଛନ୍ତି ମନୁଷ୍ୟାନାମ ସହସ୍ରେଷୁ କଶ୍ଚିତ ଯଥେ ସିଦ୍ଧାଏ, ଯଥତାମ ବି ସିଦ୍ଧାନାମ କଶ୍ଚିନ୍ ମାମ ବ୍ୟତୀତ। ତେଣୁ ଏହିଭଳି ଭାବରେ ଯେଉଁମାନେ ଜୀବନର ଜିଜ୍ଞାସା କରୁଛନ୍ତି, ବ୍ରହ୍ମ ଜିଜ୍ଞାସା କରୁଛନ୍ତି, ପ୍ରକୃତରେ ସେ କାହିଁକି ଦୁଃଖ କଷ୍ଟ ଭୋଗ କରୁଛନ୍ତି, ଜନ୍ମ ମୃତ୍ୟୁ ଜରା ବ୍ୟାଧି କାହିଁକି ଭୋଗ କରୁଛନ୍ତି, ସେମାନେ ଚାହୁଁନାହାନ୍ତି, କେହି ଚାହୁଁନାହାନ୍ତି ମୃତ୍ୟୁବରଣ କରିବା ପାଇଁ, କିନ୍ତୁ କାହିଁକି ମୃତ୍ୟୁ ଆସୁଛି, ମୃତ୍ୟୁକୁ କେମିତି ଆମେ ଜୟ କରିପାରିବା, ଏହିସବୁ ଜିଜ୍ଞାସା ଯେଉଁମାନେ କରନ୍ତି ସେମାନଙ୍କୁ ସେମାନଙ୍କ ଭିତରେ କେତେଜଣ ସିଦ୍ଧି ଲାଭ କରନ୍ତି। ଏବଂ ଏହିଭଳି ଭାବରେ ହଜାର ହଜାର ସିଦ୍ଧମାନଙ୍କ ଭିତରେ କଶ୍ଚିତ ମାମ ବ୍ୟତୀ ତତ୍ତ୍ୱଧ, ଖୁବ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି। ଭଗବାନଙ୍କ ବିଷୟରେ ଆପଣମାନେ ବହୁତ ଆଜିକାଲି ବହୁତ ସ୍ଥାନରେ ଭଗବାନଙ୍କ ବିଷୟରେ କୁହାଯାଉଛି, କିନ୍ତୁ କେତେଜଣ ଭଗବାନଙ୍କ ତତ୍ତ୍ୱରେ ଜାଣୁଛନ୍ତି। ଭଗବାନ କହୁଛନ୍ତି, ଭଗବାନ ନିଜେ କହୁଛନ୍ତି କଶ୍ଚିତ ମାମ ବ୍ୟତୀ ତତ୍ତ୍ୱଧ, ହଜାର ହଜାର ସିଦ୍ଧମାନଙ୍କ ଭିତରେ ଖୁବ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି। ଯେଉଁମାନେ ଭଗବାନଙ୍କୁ ତତ୍ତ୍ୱରେ ଜାଣିବେ, ଜନ୍ମ କର୍ମ ଚ ମେ ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱଧ ତତ୍ତ୍ୱ ଦେହଂ ପୁନର୍ଜନ୍ମ ନୈତି ମହାମିତି ସୌର୍ଯ୍ୟ। ଯେତେବେଳେ ଆମେ ଯେତେବେଳେ ଜାଣିବା ଯେ ଭଗବାନଙ୍କର କାହିଁକି ଆସୁଛନ୍ତି, ଭଗବାନଙ୍କର ଜନ୍ମ, ଭଗବାନ ହେଉଛନ୍ତି ଅଜନ୍ମା, ଭଗବାନଙ୍କର ଜନ୍ମ ନାହିଁ। ଅଜୋପିସନ୍ନ ଭୟାତ୍ମା ଭୂତାନାମ ଈଶ୍ୱର ପିସନ୍ ପ୍ରକୃତି ସ୍ୱାମ ଅଧିଷ୍ଠାୟ ସମ୍ଭବାମି ଆତ୍ମାୟ, ଭଗବାନ ଅଜନ୍ମା, ତାଙ୍କର ଜନ୍ମ ନାହିଁ, କିନ୍ତୁ ସେ ପୁଣି ଜନ୍ମ ନେଉଛନ୍ତି। ଅନି କର୍ମଣି ଅନିହସ୍ୟ ଭବ ଭବିଷ୍ୟତେ ଦୁର୍ଗାଶ୍ରୟ ଥାରି ଭୟାତ୍ ପଳାୟନମ ସ୍ୱାତ୍ମନରେତେ ଖିଦ୍ୟତେ ଦୀର୍ଘଦାପ୍ୟ। ଶ୍ରୀମଦ ଭାଗବତଙ୍କର ତୃତୀୟ ସ୍କନ୍ଧରେ ବିଦୁର ଏକଥା କହୁଛନ୍ତି, ଭଗବାନଙ୍କର ସବୁକିଛି ବିପରୀତ ଜିନିଷ। ଭଗବାନ କର୍ମ କରୁଛନ୍ତି, ଆମେ କ'ଣ ପାଇଁ କର୍ମ କରୁଛେ, ନା ଆମେ କିଛି ଜାଣିବା ପାଇଁ, ଆମର କିଛି ଇଚ୍ଛା ଅଛି, କିଛି ଆଶା ଅଛି, ଏଇଟା ଆମର ଦରକାର, ସେଥିପାଇଁ ଆମେ କର୍ମ କରୁଛେ। କିନ୍ତୁ ଭଗବାନଙ୍କର କ'ଣ ଦରକାର, ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ କର୍ମ କରୁଛନ୍ତି। ଭଗବାନଙ୍କର ଜନ୍ମ ନାହିଁ, ଭଗବାନ ହେଉଛନ୍ତି ଅଜନ୍ମା, ପୁଣି ସେ ଜନ୍ମ ନେଉଛନ୍ତି। ଦେବଦୀ ବସୁଦେବଙ୍କର ପୁତ୍ର ହିସାବରେ ସେ ଆସୁଛନ୍ତି, ନନ୍ଦ ଯଶୋଦାଙ୍କର ପୁତ୍ର ହିସାବରେ ଆସିକି ବିଭିନ୍ନ ଲୀଳା କରୁଛନ୍ତି, ମଥୁରା ଲୀଳା, ବୃନ୍ଦାବନ ଲୀଳା, ଦ୍ୱାରକା ଲୀଳା, ବିଭିନ୍ନ ଲୀଳା ସବୁ କରୁଛନ୍ତି। ତେଣୁ ଇଏ ହେଉଛି ଭବ ଅଭବଶ୍ୟତେ ଦୁର୍ଗାଶ୍ରୟ ଥାରି ଭୟାତ୍ ପଳାୟନ, ଯଦିଓ ସେ କାଳାତ୍ମନ, ଯିଏ ସିଏ ହେଉଛନ୍ତି ସ୍ୱୟଂ କାର। ଭଗବତ ଗୀତାରେ ଭଗବାନ କହୁଛନ୍ତି କାଳସ୍ମୀ ଲୋକକ୍ଷ ପ୍ରବୁଦ୍ଧ ଲୋକାନ୍ ପ୍ରଭାବ ଲୋକାନ୍ ସମାହର୍ତ୍ତ ଇହ ପ୍ରବୁଦ୍ଧ, ମୁଁ ଲୋକମାନଙ୍କୁ ହତ୍ୟା କରିବା ପାଇଁ ଏଠି କାଳ ରୂପରେ ଅବସ୍ଥିତ କରିଛି। 18 ଲକ୍ଷ ସୈନ୍ୟ ସେଠି ମୃତ୍ୟୁବରଣ କରିଛନ୍ତି ମହାଭାରତ ଯୁଦ୍ଧରେ, ଭଗବାନ ସ୍ୱୟଂ କାଳ, କିନ୍ତୁ ସେ ଭୟରେ ପଳାୟନ କରୁଛନ୍ତି। ଜରାସନ୍ଧଠାରୁ ଭୟରେ 18 ଥର ଆକ୍ରମଣରେ ଜରାସନ୍ଧକୁ ପରାସ୍ତ କରିବା ପରେ 18 ଥର ସେ ଭଗବାନ ନିଜେ ପଳାୟନ କରୁଛନ୍ତି।
ସେ ଭୟରେ ପଳାୟନ କରୁଛନ୍ତି। ଯଦିଓ ସିଏ ହେଉଛନ୍ତି କାଳ, ସେ କାଳ କାଳାତ୍ମନ ଦୁର୍ଗାଶ୍ରୟ ଧାରି ଭୟ ପଳାୟନ କାଳାତ୍ମନ ଯତ୍ ପ୍ରମଦାଜିତାଶ୍ରୟ ସ୍ୱାତ୍ମନ ରତି। ଭଗବାନଙ୍କର କୌଣସି ସ୍ତ୍ରୀ ଗଣନା ଆବଶ୍ୟକତା ନାହିଁ, ଭଗବାନ ହେଉଛନ୍ତି ଆତ୍ମରାମ ଆତ୍ମରତି ସିଏ। କିନ୍ତୁ ସେ 16,108 ରାଣୀ ଗ୍ରହଣ କରିଛନ୍ତି, ଦ୍ୱାରକାରେ ତାଙ୍କର ଗୃହସ୍ଥ ଲୀଳା ସବୁ କରିଛନ୍ତି। ତେଣୁ ଇଏ କ୍ଷିଦ୍ୟତେ ଦୀର୍ଘିଧା ମିହ, ଯଦି ବୁଦ୍ଧିମାନ ବ୍ୟକ୍ତିମାନେ ବୁଦ୍ଧି ମଧ୍ୟ ଭ୍ରମରେ ପଡ଼ିଯାଆନ୍ତି ସେମାନେ। ତେଣୁ ଇଏ ସବୁ ଭଗବାନଙ୍କର ଜନ୍ମ କର୍ମ ଏସବୁ ତତ୍ତ୍ୱ ଜଣେ ଜାଣିଲେ ଯେତେବେଳେ ଶରୀର ତ୍ୟାଗ କରିବ, ସେ ସେତେବେଳେ ଆଉ ଏ ଭୌତିକ ଜଗତକୁ ଆସିଛନ୍ତି, ସେ ଭଗବାନଙ୍କର ଧାମକୁ ଯିବେ। ଭଗବାନ ଯେଉଁ କହିଲେ ଅନ୍ତ କାଳେ ଚ ମାମେବ ସ୍ମରଣ ମୁକ୍ତ କଳେବରମ ଝ ପ୍ରୟାତି ସଦ୍ଭାବମ ଯାହା ଦିନାସ୍ତତ୍ର ସଂଶୟ। ଅନ୍ତକାଳରେ ଯଦି ଆମେ ଭଗବାନଙ୍କର ସ୍ମରଣ କରିପାରିବା, ତାହେଲେ ନିଶ୍ଚିତ ଭାବରେ ଆମେ ଭଗବାନଙ୍କ ଧାମକୁ ଯିବା, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଏଇ ସନ୍ଦେଶ ଆଜକୁ 500 ବର୍ଷ ତଳେ ଶ୍ରୀମନ୍ତ ଚୈତନ୍ୟ ମହାପ୍ରଭୁ ଆସି ଏଇ ସନ୍ଦେଶ ପ୍ରଦାନ କରିଛନ୍ତି। ଯେଉଁ ବିଭିନ୍ନ ଯୁଗରେ ସତ୍ୟ ଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ, ତ୍ରେତା ଯୁଗରେ ଭଗବାନଙ୍କର ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରୁଥିଲେ, ଦ୍ୱାପର ଯୁଗରେ ମନ୍ଦିର ପରିଚର୍ଯ୍ୟା ମନ୍ଦିରରେ ସେବା ଇତ୍ୟାଦି କରିକିରି ଭଗବାନଙ୍କର ଧ୍ୟାନ କରୁଥିଲେ, କଳି ଯୁଗରେ ଭଗବାନଙ୍କର ଯୁଗ ଧର୍ମ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ। ହରେ ନାମ ହରେ ନାମ ହରେ ନାମେବ କେବଳମ କଳୌ ନାସ୍ତେବ 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 ଗତିରଣ୍ୟଥା। ଅନ୍ୟ ଯୁଗମାନଙ୍କରେ ଯେଉଁ ସୁବିଧା ଯେଉଁ ଥିଲା ପ୍ରୋସେସ୍ ଥିଲା ବା ପନ୍ଥା ଥିଲା, ଧ୍ୟାନ କରିବା ବା ଯଜ୍ଞ କରିବା ବା ମନ୍ଦିରରେ ପୂଜା କରିବା, ଏସବୁ କଳି ଯୁଗରେ ଏସବୁ ନାହିଁ। କାରଣ କଳି ଯୁଗରେ ଆମର ପ୍ରାୟଣା ପାୟଚ ସଭ୍ୟ କଳାବସ୍ମିନ ଯୁଗେ ଜନା ମନ୍ଦାହାସୁ ମନ୍ଦ ମତେ ୟୁ ମନ୍ଦ ଭାଗ୍ୟା ହିଁ ଉପକୃତ। ପ୍ରାୟ ସମସ୍ତଙ୍କର ଆୟୁଷ କମ୍, କଳି ଯୁଗର ଆୟୁଷ ନିର୍ଦ୍ଧାରଣ କରାଯାଇଛି 100 ବର୍ଷ, ସିଏ ପୁଣି ଆସ୍ତେ ଆସ୍ତେ କମି କମିକା ଯାଉଛି। ଆମର ଭାଗବତରେ ଭବିଷ୍ୟତବାଣୀ ଦିଆଯାଇଛି ଯେ 300 ପରମାୟୁ କଳୌ ନୃଣାମ, 50 ବର୍ଷ ହେଇଗଲେ ତାକୁ କୁହାଯିବ ସବୁଠୁ ବୃଦ୍ଧ ବ୍ୟକ୍ତି, ଏ ସମୟ ଆସିବ। ତେଣୁ କଳି ଯୁଗରେ ଆମର ସବୁ ପ୍ରକାର ଅସୁବିଧା ସତ୍ତ୍ୱେ କିନ୍ତୁ ଗୋଟିଏ ଭଲ ଗୁଣ ହେଉଛି କ'ଣ ନା, ଭଗବାନଙ୍କର ନାମ ମାଧ୍ୟମରେ କଳେ ଦୋଷ ନିଧରାଜନ ଅସ୍ତି, ଇଏ ଏକ ମହାନ ଗୁଣ। କୀର୍ତ୍ତନ ଦେବ କୃଷ୍ଣସ୍ୟ ମୁକ୍ତ ସଙ୍ଗସ, ଭଗବାନଙ୍କର ନାମ କୀର୍ତ୍ତନ କଲେ ଆମେ ସବୁକିଛି ପ୍ରାପ୍ତ ହେଇପାରିବା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଏଇ ସନ୍ଦେଶ, ଏଇ ଯେଉଁ କଳିଯୁଗର ଯୁବଧର୍ମ ଭଗବାନଙ୍କର ନାମ କୀର୍ତ୍ତନ, ଏଇ ନାମ କୀର୍ତ୍ତନ ଏଇ ସନ୍ଦେଶକୁ ଦେବା ପାଇଁ ସ୍ୱୟଂ ଭଗବାନ, ଯିଏକି 5,000 ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କୁ ଜ୍ଞାନ ଉପଦେଶ ଦେଇଥିଲେ ଭଗବତ ଗୀତାରେ, ଏବଂ ସେ ଶ୍ରୀମଦ୍ ଭାଗବତରେ ଉଦ୍ଧବକୁ ଜ୍ଞାନ ଦେଇଛନ୍ତି ଉଦ୍ଧବ ଗୀତା, ସେ ନିଜେ 500 ବର୍ଷ ତଳେ ଚେତନ ମହାପ୍ରଭୁରେ ଆସି ଏଇ ଜ୍ଞାନକୁ ସେଇ ଭଗବାନଙ୍କର ନାମ ମାଧ୍ୟମରେ ସେ ଜ୍ଞାନକୁ ପ୍ରଦାନ କରିଛନ୍ତି। ଏଇ ଜ୍ଞାନ ଜଣେ ଏଇ ଭଗବାନଙ୍କର ନାମ ଗ୍ରହଣ କଲେ ସବୁକିଛି ସେ ପ୍ରାପ୍ତ ହେଇପାରିବ। ଆମର ଚେତନ ମହାପ୍ରଭୁ ତାଙ୍କର ଶିକ୍ଷାଷ୍ଟକମରେ କହିଛନ୍ତି ସେ କଥା, ଚେତୋ ଦର୍ପଣ ମାର୍ଜନମ ଭବ ମହାଦଭାଗ୍ନି ନିର୍ବାପଣମ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣମ ବିଦ୍ୟା ବଧୁଜୀବନମ ଆନନ୍ଦାମୃତି ବର୍ଦ୍ଧନମ ପ୍ରତିପଦ ପୂର୍ଣ୍ଣାମୃତ ସ୍ୱାଗନମ ସର୍ବାତ୍ମସ୍ନପଣ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଏ ଭଗବାନଙ୍କ ନାମ କୀର୍ତ୍ତନରେ 7 ଫଳ ଆମେ ପ୍ରାପ୍ତ ହେଉଛୁ। ଏ ସପ୍ତ ଜୁହାରୂପକ ଯଜ୍ଞ ଭଗବାନଙ୍କ ଭିତରେ କହିଛନ୍ତି, ଯଜ୍ଞ ନାମ ଜପ ଯଜ୍ଞ ଅସ୍ମି, ଯଜ୍ଞମାନ ଭିତରେ ଶ୍ରେଷ୍ଠ ଯଜ୍ଞ ହେଉଛି ଭଗବାନଙ୍କର ନାମ ଜପ କରିବା। ତେଣୁ ଏଇ ଜପରେ 7 ଅଗ୍ନିଶିଖା, ଯେମିତି ଯଜ୍ଞରେ ଆମେ ଅଗ୍ନିଶିଖା ବାହାରୁଛି, ସେଭଳି ଭାବରେ ଏଇ ଭଗବାନଙ୍କ ନାମ କୀର୍ତ୍ତନ ମଧ୍ୟ ଗୋଟେ ଯଜ୍ଞ, ଯେଉଁ ଯଜ୍ଞରେ 7 ଫଳ ଆମେ ପ୍ରାପ୍ତ ହେଉଛୁ। କ'ଣ କ'ଣ ସେ ଫଳ ନା, ଚେତୁ ଦର୍ପଣ ମାର୍ଜନ, ଆମର ହୃଦୟରେ ଯେଉଁ ଆମେ ଅନନ୍ତ ଯୁଗ ଅନନ୍ତ କାଳ ଧରିକିରି ଆମେ ଏଇ ଭୌତିକ ଜଗତର ଘୁରି ବୁଲୁଛେ, ପୁନରପି ଜନମମ ପୁନରପି ମରଣମ ଏହିଭଳି ପୁନରପି ଜନନୀ ଜଠରେ ଶୟନମ, ଏହିଭଳି ଭାବରେ ଆମେ ଜନ୍ମ ମୃତ୍ୟୁ ଜରା ଜରା ବ୍ୟାଧି ଦୁଃଖ ଭୋଗ କରି ଚାଲୁଛେ। ତେଣୁ ଇଏ ଯେଉଁ ଭୌତିକ ଜଗତର ତ୍ରିଗୁଣର ମହିଳା ଆମ ହୃଦୟ ଭିତରେ ଅଛି, ଏଇ ହୃଦୟର ମହିଳାକୁ ଆମେ ସଫା କରିବୁ ଭଗବାନଙ୍କ ନାଁ। ଆମେ ଯେମିତି ଆମର ଲୁଗାପଟା ସବୁ ସଫା କରୁଛେ ବା ଦେହକୁ ସଫା କରୁଛେ ସାବୁନ ମାଧ୍ୟମରେ, କିନ୍ତୁ ଶରୀର ଭିତରକୁ ଆମେ କେମିତି ସଫା କରିବା ନା, ଏଇ ଭଗବାନଙ୍କ ନାମ ମାଧ୍ୟମରେ। ଚେତୁ ଦର୍ପଣ ମାର୍ଜନମ, ଯେମିତି ଯେଉଁଟେ ଦର୍ପଣ ଆଇନା ଅଛି ତା ଦେହରେ ଯଦି ଧୂଳି ଫୁଳି ପଡ଼ିଯାଇଥିବ ତାହେଲେ ଆପଣ ତାଙ୍କର ତା ଦେହରେ ଆପଣଙ୍କର ପ୍ରତିବିମ୍ବ ଦେଖିପାରିବେନି, ଆପଣ ଛବି ଦେଖିପାରିବେନି, କିନ୍ତୁ ଯଦି ତାକୁ ସଫା କରିଦିଆଯିବ ତାହେଲେ ଆପଣ ତାଙ୍କର ନିଜର ଛବି ଦେଖିପାରିବେ। ତେଣୁ ସେହିଭଳି ଭାବରେ ଭଗବାନ ଆମ ହୃଦୟ ଭିତରେ ଅଛନ୍ତି, କିନ୍ତୁ ଯେହେତୁ ଆମ ହୃଦୟ ରୂପକ ଦର୍ପଣରେ ବହୁତ ମହିଳା ରହିଛି, ସେ ମହିଳାକୁ ଆମେ ଥିବା ହେତୁ ଆମେ ଆମେ ନିଜକୁ ଜାଣିପାରୁନେ ଏବଂ ଭଗବାନ ମଧ୍ୟ ଜାଣିପାରୁନେ। ତେଣୁ ଏଇ ଭଗବାନଙ୍କ ନାମ ଦ୍ୱାରା ପ୍ରଥମ ଫଳ ହେଉଛି ଆମର ହୃଦୟ ରୂପକ ଦର୍ପଣ ମାର୍ଜନ ହେବ, ସଫା ହେବ, କେତୁ ଦର୍ପଣ ମାର୍ଜନ ହେବ। ଏବଂ ଭବ ମହାଦବାଗ୍ନି ନିର୍ବାପଣ, ଏହି ଭୌତିକ ଜଗତରେ ସମସ୍ତେ ତ୍ରିତାପରେ ଦଗ୍ଧୀଭୂତ ହେଉଛନ୍ତି। ତ୍ରିତାପ ହେଉଛି କ'ଣ ନା ଆଦି ଭୌତିକ, ଆଧ୍ୟାତ୍ମିକ ଏବଂ ଆଦି ଦୈବିକ ତିନି, ତାପରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି, ଏଭଳି ବିଭିନ୍ନ ପ୍ରକାର ଦୁଃଖ ରହିଛି ଭୌତିକ ଜଗତରେ। ତେଣୁ ଏଇ ଯେଉଁ ଭଗବାନଙ୍କ ନାମର ଆଶ୍ରୟ ଯଦି ନେବା ତାହେଲେ ଭବ ମହା ଦବାଗ୍ନି, ଦବାଗ୍ନି କହିଲେ ଯେଉଁ ଜଙ୍ଗଲରେ ନିଆଁକୁ ବୁଝାଏ, ଜଙ୍ଗଲରେ ଯଦି ନିଆଁ ଲାଗିଯାଇଛି ଆପଣ ଦମକଳ ଡାକିକିରି ସେଟାକୁ ବନ୍ଦ କରି ଲିଭି ପାରିବେନି, କେବଳ ଯଦି ବୃଷ୍ଟି ହେବ ତାହେଲେ ସେ ଜଙ୍ଗଲର ନିଆଁ ଲିଭିବ। ତେଣୁ ସେଇଭଳି ଭାବରେ ଆମେ ଏଇ ଯେଉଁ ଭବ ମହାଦବାଗ୍ନି ବିଭିନ୍ନ ପ୍ରକାର ଆପଣ ଦେଖୁଥିବେ ନ୍ୟୁଜ୍ ପେପର ଦେଖିଲା ମାନେ କେତେ ପ୍ରକାର ସବୁ ଆକ୍ସିଡେଣ୍ଟ ହେଉଛି, କେତେ ପ୍ରକାର ହିଂସାକାଣ୍ଡ ହେଉଛି, କେତେ କ'ଣ ଅସୁବିଧା ସବୁ ହେଇଯାଉଛି, ହଁ ମର୍ମନ୍ତୁଦ ଘଟଣା ସବୁ ଘଟିଯାଉଛି, ଏଇସବୁ ଭଗବତ ମହାଦବାଗ୍ନି ସମସ୍ତେ ଛଟପଟ ହେଉଛନ୍ତି। କିନ୍ତୁ ଯଦି ଆପଣ ଭଗବାନଙ୍କର ନାମର ଆଶ୍ରୟ ନେବେ ତାହେଲେ ଭବ ମହାଦବାଗ୍ନି ନିର୍ବାପଣ, ସେ ଦବାଗ୍ନିରୁ ଆପଣ ମୁକ୍ତ ହେଇଯିବେ। ଏବଂ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ, କୈରବ ଚନ୍ଦ୍ରିକା ଯେଉଁ ଚନ୍ଦ୍ର ଏମିତି ଖରାଦିନେ ବହୁତ ଗରମରେ ତା ଛଟପଟ ହେଉଛେ, ରାତିରେ ଯେତେବେଳେ ଚନ୍ଦ୍ର କିରଣ ଆସୁଛି ସେତେବେଳେ ଆମକୁ ଶୀତଳତା ପ୍ରାପ୍ତ ହେଉଛେ ଏବଂ ବହୁତ ଆନନ୍ଦ ଲାଗୁଛି। ତେଣୁ ସେହିଭଳି ଭାବରେ ଆମେ ଯେତେବେଳେ ଭବ ମହାଦବାଗ୍ନିରୁ ମୁକ୍ତ ହେବା ସେତେବେଳେ ଶୀତଳତା ପ୍ରାପ୍ତ ହେବା, ଭଗବାନଙ୍କ ନାମର ଅମୃତ ପାନ କରିକିରି ଆମେ ସେ ଶୀତଳତା ପ୍ରାପ୍ତ ହେବା। ଶ୍ରେୟ କହିବ ଶ୍ରେୟ ଆମ ଜୀବନର ଯେଉଁ ଶ୍ରେୟ ଜିନିଷ ଅଛି ସେଇ ଜିନିଷଟା ଆମେ ପ୍ରାପ୍ତ ହେବା। ସମସ୍ତେ ପ୍ରେୟ ପାଇଁ ଲାଗୁଛନ୍ତି, କେମିତି ଆମେ ଆମର ଶରୀର ଇନ୍ଦ୍ରପ୍ରୀତି ପାଇଁ ସେମାନେ ଲାଗୁଛନ୍ତି, କିନ୍ତୁ ପ୍ରକୃତରେ ଆମର ଶ୍ରେୟ କ'ଣ? ଯେଉଁ ଶ୍ରେୟ ଜାଣିବା ପାଇଁ ଅର୍ଜୁନ ଭଗବାନଙ୍କ ଶରଣ ଯାଇଛନ୍ତି, ସେ କ'ଣ କହୁଛନ୍ତି ମୁଁ ଜାଣିପାରୁନି ମୋର ଶ୍ରେୟ କ'ଣ, କାପଣ୍ୟ ଦୋଷ ହଉ କହତ ସ୍ୱଭାବ ପ୍ରଚ୍ଛାମି ତ୍ୱାମ ଧର୍ମ ସମ୍ବଳ ଚେତା ଯଶ୍ରେୟ ଶ୍ୟାନ ସ୍ଥିତମ ଗୃହୀତନ୍ମି ଶିଷ୍ୟ ସ୍ତ୍ରିୟମ ସାରିମା କଣ। ଆମ ଜୀବନର ଶ୍ରେୟ ପ୍ରକୃତରେ ଅର୍ଜୁନ ଜାଣିପାରୁନାହାନ୍ତି ତାଙ୍କର ଜୀବନର ଶ୍ରେୟ କ'ଣ, କ'ଣ କରିବା ଉଚିତ କ'ଣ କରିବା ଉଚିତ ନୁହେଁ ସେ ଜାଣିପାରୁନାହାନ୍ତି। ତେଣୁ ଆମେମାନେ ମଧ୍ୟ ସେଇଭଳି ଭାବରେ ଜାଣିବୁ ପ୍ରକୃତ ଆମର ଶ୍ରେୟ କ'ଣ, କିନ୍ତୁ ଯଦି ଆମେ ଏ ଭଗବାନଙ୍କର ନାମର ଆଶ୍ରୟ ନେବା ଆମେ ଜାଣିପାରିବା ଯେ ପ୍ରକୃତରେ ଆମ ଜୀବନର ଲକ୍ଷ୍ୟ କ'ଣ, ଆମର ଶ୍ରେୟ କ'ଣ ଜାଣିପାରିବା। ତେଣୁ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ବିଦ୍ୟା ବଧୁ ଜୀବନମ, ଆମେ ପ୍ରକୃତ ବିଦ୍ୟା ପ୍ରକୃତ ଜ୍ଞାନ ଆମେ ପ୍ରାପ୍ତ ହେବା। ଯେଉଁ ବିଦ୍ୟା ପ୍ରଭୁ କହିଲେ ବିଦ୍ୟା ବିନୟ ସମ୍ପନ୍ନେ ବ୍ରାହ୍ମଣେ ଗଭୀରସ୍ତିନୀ ସୁନିଚୟ ସଭା କହିଛ ପଣ୍ଡିତା ସମଦର୍ଶିନୀ, ଏଇ ଯେଉଁ ବିଦ୍ୟା ପ୍ରାପ୍ତ ହେଲେ ସେମାନେ ହେଉଛନ୍ତି ପ୍ରକୃତ ପଣ୍ଡିତ, ନାରୁଷ ହେଉଛନ୍ତି ପଣ୍ଡିତା। ଭଗବାନ ପତ୍ନୀ ଅର୍ଜୁନ କହିଲେ ତମେ ବହୁତ ବିଦ୍ୱାନ ଭଳି କଥା କହୁଛ କିନ୍ତୁ ନାରୁଷ ହେଉଛନ୍ତି ଗଦାସୁ ନଗଦାସୁସ ନାରୁଷ ହେଉଛନ୍ତି ପଣ୍ଡିତା, ଏଇ ଜୀବନ ଏବଂ ମୃତ୍ୟୁ ବିଷୟରେ ପ୍ରକୃତ ପଣ୍ଡିତମାନେ ଚିନ୍ତା କରନ୍ତି ନାହିଁ, ସେହି ପଣ୍ଡିତ ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି, ସେ ଗୋଟେ ଗାଈ ହଉ ବା ହାତୀ ହଉ ବା ବ୍ରାହ୍ମଣ ହଉ ବା ଚଣ୍ଡାଳ ହଉ ବା କୁକୁରଟି ହଉ ସମସ୍ତଙ୍କୁ ସେ ସମାନ ଭାବରେ ଦେଖିଥାଏ, ଅର୍ଥାତ୍ ତାଙ୍କର ଆତ୍ମା ଅନୁଭୂତି ଲାଭ ହେବ, ସେ ଶରୀର ଉର୍ଦ୍ଧ୍ୱରେ ଯେଉଁ ସେମାନେ ହେଉଛନ୍ତି ଆତ୍ମା ସେଇ ଜ୍ଞାନ ସେ ପ୍ରାପ୍ତ ହେବେ। ଏଇ ଭଗବାନଙ୍କ ନାମର ଆଶ୍ରୟ ନେଲେ ଆମେ ସେଇ ବିଦ୍ୟା ପ୍ରାପ୍ତ ହେଇପାରିବା, ଯେଉଁଟା ବଧୁ ବହୁତ ନମ୍ର ବିଦ୍ୟା, ଯେଉଁମାନେ ଆଜିକାଲି ଯେଉଁମାନେ ବିଦ୍ୟା ଆହରଣ କରୁଛନ୍ତି ତାଙ୍କର ବହୁତ ଗର୍ବ ହେଇଯାଉଛି, କିନ୍ତୁ ପ୍ରକୃତରେ ପ୍ରକୃତ ବିଦ୍ୟା ହେଉଛି ନମ୍ରତି ଫଳିନ ବୃକ୍ଷ, ଯେମିତି ଫଳିତ ଫଳ ଫଳିତ ବୃକ୍ଷ ସବୁ ନହିଯାଉଛନ୍ତି ସେଇଭଳି ଭାବରେ ଯେଉଁମାନେ ପ୍ରକୃତ ବିଦ୍ୱାନ ବ୍ୟକ୍ତି ସେମାନେ ପ୍ରକୃତରେ ବିନୟ ହେବେ, ସେମାନେ ବିଦ୍ୟା ବିନୟ। ତେଣୁ ବିଦ୍ୟା ବୋଧ ଜୀବନ ଆନନ୍ଦ ବୁଦ୍ଧିବର୍ଦ୍ଧନମ, ଭୌତିକ ଜଗତରେ ସମସ୍ତେ ଆନନ୍ଦ ଖୋଜି ବୁଲୁଛନ୍ତି କିନ୍ତୁ ଏଇ ଯେଉଁ ଭୌତିକ ଜଗତର ଇନ୍ଦ୍ରିୟର ଦ୍ୱାରା ଯେଉଁ ଆନନ୍ଦ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ସେ ଇନ୍ଦ୍ରିୟର ସୁଖ ହେଉଛି କ୍ଷଣସ୍ଥାୟୀ, ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜନୟବତେ ଆଦ୍ୟନ୍ତବନ୍ତ କୌନ୍ତେୟ ନେଶୁର ମତେ ବୁଦ୍ଧ। ଭୌତିକ ଜଗତରେ ଯେଉଁ ଆନନ୍ଦ ଆମେ ପ୍ରାପ୍ତ ହେବା ପାଇଁ ଚାହୁଁଛେ ସେ ହେଉଛି ଦୁଃଖରୁ ଆରମ୍ଭ ହେଉଛି, ବହୁତ କଷ୍ଟ କଲେ ଆମେ କିଛି ଧନ ରୋଜଗାର କରୁଛେ, ଏବଂ ଯଦି ବା କିଛି ଆନନ୍ଦ ଆମେ ପ୍ରାପ୍ତ ହେଉଛେ ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ମଧ୍ୟ ଅନ୍ତ ଅଛି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ, ସେମାନେ ଏଇ ଭଗବାନଙ୍କର ନାମ ଅମୃତ, ଭଗବାନଙ୍କର କଥା ଅମୃତ, ଭଗବାନଙ୍କର ସେବା ଅମୃତ, ଏଇସବୁ ଭଗବାନ ପାଖରେ ସେସବୁ ଆନନ୍ଦ ରହିଛି। ତେଣୁ ସେ ରୂପ ଯେଉଁମାନେ ଭଗବାନଙ୍କର ଏଇ ନାମର ଆଶ୍ରୟ ନେଇଛନ୍ତି, ଭଗବାନଙ୍କର ସେବାରେ କରୁଛନ୍ତି, ସେମାନେ ସେ ଯେଉଁ ତାଙ୍କର ଆନନ୍ଦ ପ୍ରାପ୍ତ ହେବେ ସେ ଆନନ୍ଦଟା ସବୁବେଳେ ବଢି ବଢି କାଟିବ, ସେ କମିବନି, ସେ ହେଉଛି ପ୍ରକୃତ ଆନନ୍ଦ, ଆନନ୍ଦ ବୁଦ୍ଧି ବର୍ଦ୍ଧନ। ଏବଂ ପ୍ରତି ପଦେ ପୂର୍ଣ୍ଣ ମୃତ ସ୍ୱାଗର, ଭଗବାନଙ୍କ ଅମୃତ ସବୁକିଛି ଅମୃତ, ଏ ମୃତମୟ ଜଗତ ଏ ସବୁକିଛି ନଷ୍ଟ ହେଇଯାଉଛି କିନ୍ତୁ ଭଗବାନଙ୍କର ସବୁକିଛି ଅମୃତ, କିଛି ନଷ୍ଟ ହେବନି। ତେଣୁ ଆନନ୍ଦ ବୁଦ୍ଧି ବର୍ଦ୍ଧନ ପ୍ରତିପଦେ ପୂର୍ଣ୍ଣ ସ୍ୱାଗର ସର୍ବାତ୍ମ ସ୍ନପନ ପରମ ବିଜୟତି ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଜଣେ ଏଇ ଭଗବାନଙ୍କ ନାମର ଆଶ୍ରୟ ନେଲେ ପୂର୍ଣ୍ଣ ଭାବରେ ସେ ଆନନ୍ଦ ପୂର୍ଣ୍ଣ ଶାନ୍ତି ସେ ଲାଭ କରିପାରିବେ। ତେଣୁ ମହାପ୍ରଭୁ ଆସିକରି ଏ ଆଶୀର୍ବାଦ ଦେଇଯାଇଛନ୍ତି ଯେ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଏହି ଶ୍ରୀକୃଷ୍ଣ ସଂକୀର୍ତ୍ତନଙ୍କ ବିଜୟ ହେବ। ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀମଦ ଭକ୍ତିବିଧାନ ସ୍ୱୟଂ ପ୍ରଭୁପାଦ ମହାରାଜ କହନ୍ତି ଏଇ ଯେଉଁ ଆନ୍ଦୋଳନ ଚାଲିଛି ଇଏ ହେଉଛି ମହାପ୍ରଭୁଙ୍କର ଆନ୍ଦୋଳନ, ହରିକୃଷ୍ଣ ଆନ୍ଦୋଳନ। ଆଜି ସାରା ପୃଥିବୀରେ ଆପଣମାନେ ଦେଖିବେ ବହୁ ଅନେକ ସେଣ୍ଟର ଅଛି ଯେଉଁଠି ଏହି ଭଗବାନଙ୍କ ନାମ କୀର୍ତ୍ତନ କରାଯାଉଛି, ଏବଂ ଯେଉଁମାନେ ଏଇ ଭଗବାନଙ୍କ ନାମରେ ଆଶ୍ରୟ ନେଉଛନ୍ତି ତେଣୁ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ଆପଣ ଦେଖୁଥିବେ ଟିଭିରେ ନ୍ୟୁଜ୍ରେ ସବୁ ଦେଖୁଥିବେ ପାଶ୍ଚାତ୍ୟ ଜଗତରେ ସେମାନେ ଏଇ ଭଗବାନଙ୍କ ନାମ ନେଉଛନ୍ତି, ସେମାନେ କେତେ କିଭଳି ଭାବରେ ଜୀବନଯାପନ କରୁଥିଲେ, ହଁ ଯେଉଁ ରହିଛି ବିଭିନ୍ନ ପ୍ରକାର ପାପ କାର୍ଯ୍ୟର ପାପପୂର୍ଣ୍ଣ ଜୀବନଯାପନ ସେମାନେ କରୁଥିଲେ। ଦ୍ୟୁତଙ୍ଗ ପାନଙ୍ଗ ସ୍ତ୍ରୀୟଙ୍ଗ ସୁନା, ଯେଉଁଟା ଚାରୋଟି ପାପର ସ୍ଥାନ, ଯେଉଁ ଅବୈଧ ସ୍ତ୍ରୀ ସଙ୍ଗ, ବିଭିନ୍ନ ମଦ୍ୟପାନ ଇତ୍ୟାଦି, ଏବଂ ମାଛ ମାଂସ ଭକ୍ଷଣ ଇତ୍ୟାଦି, ଏବଂ ଜୁଆ ଖେଳ ଇତ୍ୟାଦି, ଏସବୁ ଜିନିଷ ସେମାନେ ତାଙ୍କର ଜୀବନର ଆରମ୍ଭରେ ସେସବୁ କାର୍ଯ୍ୟ କରୁଥିଲେ, ପାପ କାର୍ଯ୍ୟରେ ଲିପ୍ତ ରହିଥିଲେ। କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କ ଶରଣରେ ଆସିଲେ ସେ ସବୁ ତ୍ୟାଗ କରିକିରି ସେ ଭଗବାନଙ୍କ ନାମର ଆଶ୍ରୟ ନେଇଛନ୍ତି। ଆଜି ସାରା ପୃଥିବୀରେ ଏଇ ଭଗବାନଙ୍କ ନାମ ଚାରିଆଡ଼େ ବ୍ୟାପି ଯାଇଛି। ଭଗବାନ ମହାପ୍ରଭୁ ସେଟା ଭବିଷ୍ୟତବାଣୀ ଦେଇଛନ୍ତି ଯେ ପୃଥିବୀ ଦେ ଆଚେ ଯତ ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବି ମୋର ନାମ, ସବୁଠାରେ ଏଇ ନାମ ପ୍ରଚାର ହେବ। ତେଣୁ ଆମମାନେ ବହୁତ ଭାଗ୍ୟବାନ ଯେ ଯଦିଓ ଭାରତ ବାହାରେ ପ୍ରଭୁପାଦ ମହାରାଜ ଆମେରିକାରେ ଏଇ ଇସ୍କନ ପ୍ରତିଷ୍ଠା କରିଥିଲେ, ଇସ୍କନ ସଂଘ ପ୍ରତିଷ୍ଠା କରିଥିଲେ 1966 ମସିହାରେ, କିନ୍ତୁ ଭାରତକୁ ଏଇ ଇସ୍କନଟା ପରେ ଆସିଛି, ପ୍ରଥମେ ଆମେରିକାରୁ ଆରମ୍ଭ ହେଇଛି। ତେଣୁ ଆମେ ଡେରିରେ ପ୍ରାପ୍ତ ହେଲେ ମଧ୍ୟ ଆମକୁ ଏଇ ସୁଯୋଗ ମିଳିଛି, ଆମକୁ ଆମେ ଏଇ ସତ୍ସଙ୍ଗର ସୁଯୋଗ ଲାଭ କରିପାରିଛେ, ଭଗବାନଙ୍କ କଥା ଶୁଣିପାରିଛେ, ଭଗବାନଙ୍କ ନାମର ଆଶ୍ରୟ ନେଇପାରିବା, ଏସବୁ ଆମକୁ ସୁଯୋଗ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଏହି ରୂପେ ବ୍ରହ୍ମାଣ୍ଡ ପ୍ରମିତି କୌଣ ଭାଗ୍ୟବାନ ଯୁବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଗତା ବିଜୟ। ତେଣୁ ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ଏହି ସଂସ୍ଥାକୁ ଆସିବେ, ଗୁରୁଙ୍କର ଆଶ୍ରୟ ନେବେ, ସେମାନେ ଭକ୍ତିଲତା ବିଜୟ ପ୍ରାପ୍ତ ହେବେ, ଭଗବାନଙ୍କ ନାମ କୀର୍ତ୍ତନ କରିବେ। ଏହି ଭଗବାନଙ୍କ ନାମ କୀର୍ତ୍ତନ କଲେ ସେମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବେ, ଏବଂ ଜୀବନର ଯେଉଁ ଚରମ ଲକ୍ଷ୍ୟ ଅଛି ସେ ଲକ୍ଷ୍ୟକୁ ସେମାନେ ଜାଣିପାରିବେ। ଆମ କଥା କହିଲେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାଇ ଗୌରବାନନ୍ଦେ।
ବର୍ତ୍ତମାନ ଆମେ ସମସ୍ତଙ୍କୁ ଅନୁରୋଧ କରିବୁ ଭଗବାନଙ୍କ ଦିବ୍ୟ ନାମ ଆଉ କଣ୍ଟିନ୍ୟୁ କରିବା ପାଇଁ, ଏବଂ ସମସ୍ତ ଆମମାନଙ୍କ ସହିତ ଖେଳ ଦେବେ, ଏହାଦ୍ୱାରା ଆପଣମାନଙ୍କର ସୁରକ୍ଷା ସୁଫଳ ନିଶ୍ଚିତ ଭାବେ ପ୍ରାପ୍ତ ହେବେ।
ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ
ହରେ କୃଷ୍ଣ ହରେ। ಸಂಕೀರ್ತನ ಜನಕ ಶ್ರೀ ಗುರಾಂಗ ಮಹಾಪ್ರಭು.